ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद्भागवतम् दशमस्कन्ध
दशम
अष्टादशाध्याय श्लोकतेर समस्तकर व्हाट्सएप ग्रुप पे दिया जाएगी। तेणु सतान नरवर श्रेष्ठान सतान नरवर श्रेष्ठान आराध्य सुबान्धवान आराध्य सुबान्धवान प्रत्युत्थाय प्रमोदितः प्रत्युत्थाय प्रमोदितः परिशोध्याभिनन्द्यत परिशोध्याभिनन्द्यत। କିନ୍ତୁ ଏମିତି ରଖୁନାହାନ୍ତି, ଏମିତି ପୋର୍ଟ୍ରେଟ୍ ଏଭଳି ଏଭଳି ରଖିଲେ ଭଲ କିଛି ହେଉନା ନା ହଉନି। ସଦାନ ରବର ଶ୍ରେଷ୍ଠାନ ଆରାଧ୍ୟ ସୁବାନ୍ଧବାନ ଚତୁର୍ଥାୟ ପ୍ରମୋଦିତ ପରିଶ୍ୟାଭିନନ୍ଦ୍ୟ ସଦାନ ରବର ଶ୍ରେଷ୍ଠା ଆରାଧ୍ୟ ସୁବାନ୍ଧବାନ ପ୍ରତ୍ୟୁତ୍ଥାୟ ପ୍ରମୋଦିତ ପରିଶ୍ୟାଭିନନ୍ଦ୍ୟ ସଦାନ ରବର ଶ୍ରେଷ୍ଠା ଆରାଧିତ ସୁବାନ୍ଧବାନ ପ୍ରତ୍ୟୁତ୍ଥାୟ ସମୋଦିତ ପରିଶ୍ୟାଭିନନ୍ଦ୍ୟ। ତେଣୁ ଆମେମାନେ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛୁ। ସୁଖଦେବ ଗୋସ୍ୱାମୀ ଏ ଅଭିନନ୍ଦ୍ୟ ଅଭିନନ୍ଦ ଶବ୍ଦ ବ୍ୟବହାର କରିଛନ୍ତି। ଆମର ଏ ହେଉଛି କେଉଁଠି ନନ୍ଦଗାମରେ କଥା ଚାଲିଛି, ଏ ସରି ଏଇଟା ହେଉଛି ମଥୁରାର କଥା, ନନ୍ଦଗାମ କଥା ସରିଗଲା, ମଥୁରାରେ ଆରମ୍ଭ ହୋଇଯାଇଛି କଥା ବର୍ତ୍ତମାନ। ତେଣୁ ଆମେ ସମସ୍ତେ ମଥୁରାକୁ ଯିବା। ମଥୁରାରେ ଯେଉଁ ରହିଛନ୍ତି ଅକ୍ରୁଢ଼ ଭବନ, ଅକ୍ରୁଢ଼ ଭବନ ମନ୍ତ୍ରୀଙ୍କର ଭବନ, VIP ଏରିଆ, VIP ଏରିଆ। ହଁ, ଗୋଟେ ଥର ଫୋନ୍ କରୁଥିଲି ଏଇ ଆଣିବା ପାଇଁ, ମୋର ଜିନିଷପତ୍ର ଟିକେ ଆଣିବା ପାଇଁ, ଦେଖିଥିଲି ଟ୍ରାନ୍ସପୋର୍ଟ ଏଇଆ ସବୁ ଅଛି, ଗୋଟେ ଟ୍ରାନ୍ସପୋର୍ଟ ଲଗେଇଲି ନମ୍ବର, ସେ ଖାଲି ବାରମ୍ବାର କହୁଥାଏ ଏଇଠି ସେ VIP ନମ୍ବର, ଏଠି ସେ VIP ନମ୍ବର, VIP ନମ୍ବର, ଏଇଭଳି ଭାବରେ କହିଲା ସିନା କିନ୍ତୁ କଥା ହେଇପାରିଲା ନାହିଁ। ହଁ, ସେଇଭଳି ଭାବେ VIP ଏରିଆ, ସମସ୍ତେ ଯାଇପାରିବେନି, ପ୍ରବେଶ କରିପାରିବେ ନାହିଁ, VIP ଏରିଆ, କିନ୍ତୁ ଭଗବାନ, ଭଗବାନ ପାଇଁ କ'ଣ। ତେଣୁ ସେଇଭଳି ଭାବରେ ଅଭିନନ୍ଦନ କରୁଛନ୍ତି ଅକ୍ରୁଢ଼ ଭଗବାନଙ୍କୁ। ଏବଂ ସେଇ କଥା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ସେଇ କଥା ସୁଖଦେବ ଗୋସ୍ୱାମୀ ସୌନକା ଦୃଷ୍ଟିଙ୍କୁ କହୁଛନ୍ତି, ଆମେ ମଧ୍ୟ ସେଇ କଥା ଆପଣମାନଙ୍କୁ କହୁଛୁ। ଏଇଭଳି ଭାବରେ କହି ଆପଣମାନଙ୍କୁ ମଧ୍ୟ ଆମେ ଅଭିନନ୍ଦନ ଜଣାଉଛୁ ଆମ ଭାଗବତ କ୍ଲାସ୍କୁ। ତେଣୁ ଗତକାଲି ଯେଉଁ ଆମେ କଥାକୁ ଆରମ୍ଭ କରିଥିଲେ ଅକ୍ରୁଢ଼ ଭବନଂ, ଏଠି ଯେଉଁ ଦେଖିଲେ ଆରାଧ 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 କହିଲେ ଦୂରରୁ, ଦୂରରୁ ଦେଖିଲେ ଆରାଧ, ଦୂରରୁ ଦେଖିଲେ ମୁଁ ଭାବୁଥିଲି ଘର ଭିତରେ ଦେଖିଲେ, କିନ୍ତୁ ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି, ସେ ଛାତ ଉପରେ ଦେଖିଲେ, ଛାତ ଉପରେ ଦେଖିଲେ ଭଗବାନ ଆସୁଛନ୍ତି ମଥୁରା ଦାଣ୍ଡରେ। ହଁ, ଛାତ ଉପରେ ଦେଖିଲେ, ତାଙ୍କର ଯେମିତି ଆମର ବଡ଼ଦାଣ୍ଡ ରହିଛି ପୁରୀରେ ବଡ଼ଦାଣ୍ଡ, ଛାତ ଉପରେ ରହିଲେ ଆପଣ ଦେଖିପାରିବେ ସବୁ ରଥଯାତ୍ରା ଇତ୍ୟାଦି। ସେଇଭଳି ଭାବରେ ଲୋକ ବହୁତ ଲୋକ ଜନସମାଗମ, ତେଣୁ ଅକ୍ରୁର ବହୁତ ବୁଦ୍ଧିମାନ ବ୍ୟକ୍ତି, ସେ ଜାଣିଲେ ଭଗବାନ ଆସୁଛନ୍ତି। ତେଣୁ ଏଠି କହେ ସତାନ, ତାନ ମାନେ ସେଇ ନରବର ଶ୍ରେଷ୍ଠା, ନରବର ନରବର ଶବ୍ଦ ବ୍ୟବହାର କରାଯାଇଛି ଦଶମ ସ୍କନ୍ଧ 43 ଅଧ୍ୟାୟରେ, ଯେତେବେଳେ ଭଗବାନ ପ୍ରବେଶ କରୁଥିଲେ ମଲ୍ଲ ମଲ୍ଲ କ୍ରୀଡ଼ା ସ୍ଥାନକୁ ରଙ୍ଗମଞ୍ଚରେ, ସେ ମଥୁରାରେ ବିଭିନ୍ନ ଲୋକ ତାଙ୍କୁ ବିଭିନ୍ନ ଭାବରେ ଦେଖୁଥିଲେ, ଦର୍ଶନ କରୁଥିଲେ। ପୃଥିବୀର ସମସ୍ତ ରାଜାମାନେ, ପ୍ରଜାମାନେ, ସମସ୍ତେ ପୁରୁଷ ଲୋକ, ସ୍ତ୍ରୀ ଲୋକ, ସମସ୍ତେ ଛୋଟ ପିଲା ସବୁ କରି ସମସ୍ତେ ଆସୁଥିଲେ ଭଗବାନଙ୍କର। ଅବଶ୍ୟ ଭଗବାନଙ୍କୁ ସମସ୍ତେ ଜାଣିପାରନ୍ତି ନାହିଁ, ଏଇଟା ଆମେ ଦେଖିବା, ସମସ୍ତେ ଜାଣିପାରନ୍ତି ନାହିଁ ଭଗବାନ ବୋଲି। ତେଣୁ ଦଶମ ସ୍କନ୍ଧ 43 ସେ ଶ୍ଳୋକଟି ଅଛି ନା, ଆମେ ତ କହୁଥିଲେ ଏ ଭଗବାନ ହେଉଛନ୍ତି ସବୁ ରସର ଆଧାର, ରସ ବୈଷ ଏଇଟା ବର୍ଣ୍ଣନା କରାଯାଇଛି ବେଦାନ୍ତ ସୂତ୍ରରେ। ରସ ବୈଷ ସବୁକିଛି ରସ, ଏ ଭୌତିକ ଜଗତରେ ଯେଉଁ ରସ ରହିଛି ସେଇଟା ପ୍ରତି ଗୋଟେ ରସ, ସମସ୍ତେ ଏ ଭୌତିକ ଜଗତ ରସ ପଛରେ ଧାଇଁଛନ୍ତି। ଇଏ ରସଟା କିନ୍ତୁ ପ୍ରକୃତ ରସ ନୁହଁ, ଏଇଟା ହେଉଛି ବିଷ, ବିଷଟାକୁ ସେମାନେ ଭାବୁଛନ୍ତି ରସ ବୋଲି ଭାବିକିରି ସେଇଟାକୁ ତା ପଛରେ ଧାଇଁଛନ୍ତି। ଚର୍ବିତ ଚରଣ, ଭୌତିକ ଜଗତରେ ଯେଉଁ ରସ ସେ ହେଉଛି ଚର୍ବିତ ଚରଣ, ରସ ନାହିଁ ଆଉ ତା ଦେହରେ। ଆଖୁ ରସ, ଆଖୁ ଖଣ୍ଡ ଯେଉଁ ରହିଛି ଆଖୁ ଖଣ୍ଡକୁ ଚୋବେଇ ଦେଲା ପରେ ତା ଦେହରେ ରସ ନଥାଏ, ଖାଲି ଖାଲି ହେୟ ଜିନିଷ ଥାଏ, ସେଇଟା ଚର୍ବିତ ହୋଇଯାଇଛି। କିନ୍ତୁ ସେଇଟାକୁ ଚର୍ବଣ କରେ ଟିକିଏ ଟିକିଏ, ଅଳ୍ପ କ'ଣ ଟିକିଏ ବାହାରିପାରେ ରସ ଟିକିଏ। ସେଇଭଳି ଭାବରେ ଭୌତିକ ଜଗତର ଯେଉଁ ରସ ଲୋକମାନେ ଏଇଭଳି ଭାବରେ ଏଇ ରସ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇଭଳି ଭାବରେ ଏଇସବୁ ରସକୁ ଆସ୍ୱାଦନ କରୁଛନ୍ତି, ଯେଉଁଥିରେ ରସ ନାହିଁ, ରସ ଜିନିଷକୁ ରସ ବୋଲି ଭାବିକରି ସେଇଟାକୁ ତାକୁ ଆସ୍ୱାଦନ କରୁଛନ୍ତି। କିନ୍ତୁ ପ୍ରକୃତରେ ପ୍ରକୃତ ରସ ହେଉଛନ୍ତି ଭଗବାନ ପାଖରେ, ରସ ବୈଷ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଲେ ପ୍ରକୃତ ରସ ଆମେ ପ୍ରାପ୍ତ ହେବା। ଏ ଭାଗବତ ମଧ୍ୟ ସେଇଭଳି ଭାବେ ଭଗବାନଙ୍କୁ ସବୁ ଭିନ୍ନ ନୁହନ୍ତି। ତେଣୁ ବ୍ୟାସଦେବ ଯେତେ ରଚନା କରୁଛନ୍ତି ସେ ଆଡ଼ଭର୍ଟାଇଜମେଣ୍ଟ କରୁଛନ୍ତି ଭାଗବତମ ଏଭଳି ଗ୍ରନ୍ଥ। ନିଗମଗଳବତ ରୋର ଗାଳିତମ ଫଳମ ସୁଖ ମୁଖାଦ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ରସମାଳୟ ମୁହୁରୋ ରସିକା ଭୂଭାବୁକା। ଭଗବାନ ଯେଉଁଭଳି ଭାବରେ ରସର ଆଧାର, ଏ ଭାଗବତମ ମଧ୍ୟ ସେଇଭଳି ଭାବରେ। ଏ ସମସ୍ତ ନିଗମ ଗ୍ରନ୍ଥ ରହିଛି, ଏ ସମସ୍ତ ନିଗମ ରୂପକ ବୃକ୍ଷ, ଏ ଗୋଟେ କଳ୍ପବୃକ୍ଷ, ଏହାର କଳ୍ପବୃକ୍ଷର ଫଳ, ବୃକ୍ଷର ସାଧାରଣତଃ ଫଳ ହେଉଛି ବହୁତ ମାନେ ତା'ର ହେଉଛି ମୁଖ୍ୟ ଜିନିଷ, କିନ୍ତୁ ଏ କଳ୍ପବୃକ୍ଷ ଏଭଳି ଭାବରେ ତା'ର ସବୁକିଛି ମୁଖ୍ୟ, ତା'ର ଖାଲି ଫଳ ଯେ ମୁଖ୍ୟ ତାହା ନୁହଁ, ସବୁକିଛି ତା'ର ମୁଖ୍ୟ, ସବୁକିଛି ସେ ପ୍ରଦାନ କରିପାରେ। ତେଣୁ ଏହିଭଳି ଭାବରେ ଯେଉଁ ନିଗମ କଳ୍ପତରୁ ଗଳିତମ ଫଳମ, ଏ ଫଳ ମଧ୍ୟ ରହିଛି, ଇଏ ହେଉଛି ଭାଗବତମ। ଏ ଫଳଟା ପାଚିଗଲେ ପଡ଼ିଯାଏ, ଏଇଥିପାଇଁ ନ୍ୟୁଟନ କଲେ କ'ଣ ରିସର୍ଚ୍ଚ କଲେ କ'ଣ ପାଇଁ ପଡ଼ିଯାଉଛି, ଟିକିଏ ବାହାର କଲେ ଗ୍ରାଭିଟେସନାଲ ଫୋର୍ସ ଏତିକି ପାଇଲେ, ଆଉ ତା ଉପରକୁ ଯାଇପାରିଲେ ନାହିଁ। କିନ୍ତୁ ସେ ଗ୍ରାଭିଟେସନାଲ ଯେଉଁ ଏନର୍ଜି ରହିଛି, ଏଇ ଯେଉଁ କ'ଣ ଏଇ ଯେଉଁ ମାଧ୍ୟାକର୍ଷଣ ଶକ୍ତି, ମାଧ୍ୟାକର୍ଷଣ ଶକ୍ତି କେଉଁଠୁ ଆସିଲା ସେ ଆଉ ଜାଣିପାରିଲେ, ସେଇଥିରେ ସେ ସନ୍ତୁଷ୍ଟ ହୋଇଗଲେ ମାଧ୍ୟାକର୍ଷଣ ଶକ୍ତି। କିନ୍ତୁ ଆହୁରି ଯଦି ଗବେଷଣା କରିଥାନ୍ତେ ପାଇପାରିଥାନ୍ତି କି ନପାରିଥାନ୍ତି ଆମେ କହିପାରିବା ନାହିଁ, କିନ୍ତୁ ପାଇପାରିଥାନ୍ତେ ଭାଗବତରୁ କୁହାଯାଇଛି। ଇଦଂ ହି ପୁଂସତପସଃ ସୁତସ୍ୟ ବା ସୃଷ୍ଟସ୍ୟ ସୁକ୍ତସ୍ୟ ଚ ବୁଦ୍ଧିଦତ୍ତୟୋ ଅବିଚ୍ୟୁତୋର୍ଥ କବିପି ନିରୂପିତ ଯଦି ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ। ଆମର ଶ୍ରୀଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ବୈଜ୍ଞାନିକ ସେ ଏହି ଶ୍ଳୋକଟିକୁ ବିଶେଷ ଭାବରେ ଉଦ୍ଧୃତ କରନ୍ତି। ପ୍ରଥମ ସ୍କନ୍ଧ 5 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ନାରଦ ମୁନି କହୁଛନ୍ତି ବ୍ୟାସଦେବଙ୍କୁ, ଇଏ ଯିଏ ଯେଉଁ ଧାରାରେ ଅଛନ୍ତି, କିଏ ତପସ୍ୟା କରୁଛନ୍ତି, କିଏ ଅଧ୍ୟୟନ କରୁଛନ୍ତି, କିଏ ସଙ୍ଗୀତ ରଚନା କରୁଛନ୍ତି, କିଏ କ'ଣ କରୁଛନ୍ତି, ଇଦଂ ହି ପୁଂସତପସଃ ସେବା, ଯେଉଁ ଶାସ୍ତ୍ର ଯିଏ ଅଧ୍ୟୟନ କରୁଛନ୍ତି, ସୃଷ୍ଟସ୍ୟ ସୁକ୍ତସ୍ୟ ଏହିସବୁ ବିଭିନ୍ନ ପ୍ରକାର ଶାସ୍ତ୍ରର ସବୁ କଥା ରହିଛି, ଏସବୁର ମୂଳ କଥା ତପସ୍ୟା ଇତ୍ୟାଦି ଯାହା ଯିଏ କରୁଛନ୍ତି, ବା ଇଦଂ ହି ପୁଂସତପସଃ ସୁକ୍ତସ୍ୟ ବା ସୃଷ୍ଟସ୍ୟ ସୁକ୍ତସ୍ୟ ବୁଦ୍ଧିଦତ୍ତ ବୁଦ୍ଧି ବୁଦ୍ଧି ଯେଉଁ ରିସର୍ଚ୍ଚ କଲେ ବା ଦତ୍ତ ବା ଦାନ ଇତ୍ୟାଦି କରୁଛନ୍ତି, ତାହାର ଅନ୍ତିମ ଫଳ ହେଉଛି କ'ଣ, ଅବିଚ୍ୟୁତ ଅର୍ଥ କବି ବି ନିରୂପିତ, ଅବିଚ୍ୟୁତ ଭାବରେ ଏଥିରେ କୌଣସି ବିଚ୍ୟୁତି ନାହିଁ, ସବୁ ବିଦ୍ୱାନ ମାନେ ଏଇଟାକୁ ନିର୍ଣ୍ଣୟ କରିଛନ୍ତି, ଯତ୍ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନମ୍, ଭଗବାନ ଉତ୍ତମ ଶ୍ଳୋକଙ୍କର ଗୁଣ ବର୍ଣ୍ଣନା କରିଲେ ସେଇଟା ହେଉଛି ଶ୍ରେଷ୍ଠ ଫଳ ଜଣେ ପ୍ରାପ୍ତ ହେବ। ତେଣୁ ନ୍ୟୁଟନ ଯେଉଁ ଗବେଷଣା କଲେ ସେତିକି ରହିଗଲେ, ଆଉ ଫର୍ଦର ଗବେଷଣା କଲେନି, ସେଥିରେ ତ ପାଇଗଲେ ବାହା ବାହା ପାଇଗଲେ, କେତେ କ'ଣ ପ୍ରଶଂସା ଇତ୍ୟାଦି ହେଲା, ପଢ଼ା ହେଲା, ସବୁ ପଢ଼ିଲେ ପଢ଼ି ଚାଲିଛନ୍ତି, 3 ମୋସନ ବାହାର କଲେ, ନ୍ୟୁଟନ ଥାର୍ଡ ଲ ଅଫ୍ ମୋସନ ଇତ୍ୟାଦି, ଫାର୍ଷ୍ଟ ଲ, ସେକେଣ୍ଡ ଲ ଇତ୍ୟାଦି, ଏଇ ଯେଉଁ ରହିଛି ଗ୍ରାଭିଟେସନାଲ ଫୋର୍ସ ଇତ୍ୟାଦି ସବୁ ସେଇଟା ପଢ଼ୁଛନ୍ତି। କିନ୍ତୁ ସେ ଯେଉଁ ଗ୍ରାଭିଟେସନାଲ ଫୋର୍ସ ମାଧ୍ୟାକର୍ଷଣ ଶକ୍ତିର ଶକ୍ତି କିଏ ସେଇଟା ଜାଣିପାରିଲେ ନାହିଁ, ସିଏ ହେଉଛନ୍ତି ଭଗବାନ। ଆହୁରି ଗବେଷଣା କରିଥିଲେ ପାଇଥାନ୍ତେ, କେଣ୍ଡା ସମକାର ରହିଗଲେ, ଆଉ ହୀରା ନୀଳା ପାଇଲେ ନାହିଁ, ଭିତରୁ ଗଲେ ନାହିଁ, ମୁକ୍ତି ମୋତି ପାଇଲେ ନାହିଁ। ତେଣୁ ଯାହା ବି ହଉ, ଇଏ ହେଉଛି ନିଗମ କଳ୍ପତ୍ର ଉପକରଣ ଘଳିତ ଫଳ। ପାଚିଗଲା ପରେ ଫଳଟା ତଳେ ପଡ଼ିଯାଏ, ପଡ଼ିକି ଫାଟିଯାଏ, କିନ୍ତୁ ଇଏ ପତିତଂ ଫଳଂ କୁହାଯାଏନି, ଗଳିତଂ ଫଳମ୍। ଏ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି ଗଳିତଂ ଫଳମ୍। ଏଇ ଫଳ ଆସିକିରି ସୁଖ ମୁଖରେ ପହଞ୍ଚିଗଲା, ସୁଖ ଯେଉଁ ମିଠା ଫଳ ଯେଉଁ ରହିଛି, ତାକୁ ଯଦି ଶୁଆ ଯଦି ଥଣ୍ଟ ମାରିଦେବ, ସେଇଟା ଆହୁରି ତା'ର ମିଷ୍ଟତା ବଢ଼ିଯାଏ ବୋଲି କୁହାଯାଏ। ତେଣୁ ଭାଗବତମ୍ ତ ଇଏ ତ ରସମାଳୟମ୍, ତା ଦେହରେ ପୁଣି ସୁଖ ମୁଖରୁ ଆସୁଛନ୍ତି, ତେଣୁ କେତେ ରସ ରହିଛି। ପିବତମ୍ ରସମାଳୟ, ରସର ଆଳୟ, ରସର ସାଗର ଇଏ। ଆଳୟ ଶବ୍ଦର ଆଉ ଗୋଟେ ଅର୍ଥ ହେଉଛି ଆ ଲୟ। ଲୟ କହିଲେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଜଣେ ପାନ କରି ଚାଲିବ, କହିବେ ନାହିଁ ପେଟ ଭରିଗଲା, ଆଉ ଦରକାର ଆଉ ପେଟ ପୁରିଗଲା। ଇଏ ଭୌତିକ ରସ ନୁହଁ, ଇଏ ହେଉଛି ପରମାତ୍ମିକ ରସ। ଯେତେ ପାନ କରୁଥିବ ସେତେ ଅଧିକା ଚାହୁଁଥିବେ ଶୁଣିବା ପାଇଁ। କହିଲେ ନା ସୌନକ ଋଷି କହିଲେ, ଭୟଂତୂନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ଏ ଯେଉଁ ରସ ରହିଛି ଯେତେ ଶୁଣିବ, ସେତେ ଆହୁରି ଶୁଣିବା ପାଇଁ ଇଚ୍ଛା ହେବ, ଆହୁରି ଶୁଣିବା ପାଇଁ ଇଚ୍ଛା ହେବ, ଆହୁରି ଶୁଣିବା ପାଇଁ ଇଚ୍ଛା। ସାତ ଦିନ ସାତ ରାତି ଧରିକି କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ବିଶ୍ରାମ ନେଇନାହାନ୍ତି, କୌଣସି ଟିକେ କିଛି ଟିକେ କ'ଣ ଟିକେ ଛକା କିଛି ନାହିଁ, ଚାଲିଛି ବିଶ୍ରାମ ନନ୍ ଷ୍ଟପ୍। ଭାଗବତମ୍ ଏଭଳି ରସ, ଯେତେ ଶୁଣୁଥିବେ ସେତେ ଅଧିକରୁ ଅଧିକ ଆନନ୍ଦ ହେଉଥିବ, ଆନନ୍ଦାମ ବୁଦ୍ଧିବର୍ଦ୍ଧନମ୍। ତେଣୁ ଏ ଯେଉଁ ରହିଛି ରସମାଳୟ, ବି ରସର ଆଳୟ ସବୁକିଛି ଭଗବାନଙ୍କର ପାଖରେ ସବୁ ରହିଛି। ସମୁଦାୟ ବାରଟି ରସ ବୋଲି କୁହାଯାଏ, ଏଇ ଶ୍ଳୋକଟି ସେଠି କୁହାଯାଏ। ମଲ୍ଲାନାମ ସନିର୍, ଭଗବାନ ଯେତେବେଳେ ପ୍ରବେଶ କଲେ ମଥୁରାକୁ ପ୍ରଥମ ଦିନ, ସେଦିନ ଉପରବେଳା ଯାଇକିରି ମଥୁରାରେ ଦୁଇ ତିନିଟା କାର୍ଯ୍ୟ କରିଦେଲେ, ରଜକକୁ ହତ୍ୟା କରିଦେଲେ ଗୋଟେ ଚାପୁଡ଼ାରେ, ମାଳି ଆଉ ଯେଉଁ ବାୟକ ବା ରସ ଯେଉଁ ଟେଲର ଏଇସବୁ ଡ୍ରେସ୍ ସବୁ ତିଆରି କରିଦେଲେ, ତାଙ୍କୁ ଫୁଲମାଳ ଚାରି ଦେଲେ, ଆଉ ଯେଉଁ କୁବଜା ରହିଛନ୍ତି ସେ ତାଙ୍କୁ ବହୁତ ସୁନ୍ଦର ଭାବରେ ସଜ୍ଜିତ କରିଦେଇଥିଲେ, ତାଙ୍କୁ ସେ ସିଧା କରିଦେଲେ, ବହୁତ ସୁନ୍ଦରରେ ପରିଣତ କରିଦେଲେ। ସବୁଠାରୁ ଅଗ୍ଲିଏଷ୍ଟ ପର୍ସନ୍କୁ ସବୁଠାରୁ ବ୍ୟୁଟିଫୁଲ୍ କରିଦେଲେ, ମୋଷ୍ଟ ବ୍ୟୁଟିଫୁଲ୍ କରିଦେଲେ। ଏ ଭଗବାନଙ୍କ ହାତର ସ୍ପର୍ଶ ଏଇଭଳି ରହିଛି କୁବଜାକୁ। ତେଣୁ ତା'ପରେ ସେଇଦିନ ଯାଇକିରି କ'ଣ କଲେ, ସେ ଧନୁକୁ ଭାଙ୍ଗିଦେଲେ, ଧନୁଭଙ୍ଗ ରହିଛି, ତା'ର ଉଚ୍ଚତା ବର୍ଣ୍ଣନା କରାଯାଇଛି କେତେ ଫୁଟ ସେ, କେତେ କହୁଥିଲି ମୁଁ ଭୁଲିଗଲିଣି, ଆଠ ତାଳ ରହିଛି, 270 ଫୁଟ ନା କ'ଣ ଏମିତି, ଗୋଟିଏ ତାଳ ହେଉଛି 90 ଫୁଟ, ଏଇସବୁ ଆମେ କହିଥିଲେ। ଆମର ଶକ୍ତି ହେଉଛି କମ୍, ଭୁଲିଯାଉଛେ ଏସବୁ କଥା ରହିଛି, ଏସବୁ ରହିଛି, ଆଠ ତାଳ ନା କେତେ ରହିଛି ସେଇଟା, ତା'ର ଇଚ୍ଛେ ବିରାଟ ବଡ଼ ବୃଦ୍ଧନକୁ ଭାଙ୍ଗିଦେଲେ। ଏବଂ ଭଗବାନ କୃଷ୍ଣ ବଳରାମ ତାଙ୍କ ସାମ୍ନାରେ ସବୁ ସୈନିକମାନେ ସବୁ ରହିଛନ୍ତି, ଅସ୍ତ୍ରଶସ୍ତ୍ର ଧରିକି ସବୁ ରହିଛନ୍ତି। ଭଗବାନ ସେ ଯେଉଁ ଧନୁକୁ ଭାଙ୍ଗିଦେଲେ, ଦୁଇ ଖଣ୍ଡ ଧରିଲେ ଦୁଇ ଭାଇ ଧରିକିରି, ସମସ୍ତଙ୍କୁ ପିଟିପାଟିକି ସାବାଟ କରିଦେଲେ। ଭଗବାନଙ୍କ ହାତରେ ଯେଉଁ ମୃତ୍ୟୁବରଣ କଲେ ଆଦି କୃଷ୍ଣ ପ୍ରଭୁଙ୍କ ହାତରେ, ଭଗବାନ ସିଏ ବଳରାମ ତାଙ୍କ ହାତରେ ମୃତ୍ୟୁବରଣ କଲେ, ଆଉ କ'ଣ ସେ ମୃତ୍ୟୁ, ଭଗବତ ଧାମ ପ୍ରାପ୍ତ ହେଲେ ସବୁ ସେମାନେ। ତେଣୁ ଆଉ କଂସର ଆଉ ନିଦ ହେଲା ନାହିଁ, କଂସ ଆଉ ଶୋଇପାରିଲାନି, ରାତିରେ ବହୁତ ପ୍ରକାର ଦୁଃସ୍ୱପ୍ନ ଦେଖିଲା, ଏସବୁ ଆମେ ବର୍ଣ୍ଣନା କରିଛେ, ଆଉ ବର୍ଣ୍ଣନା କରିବା ନାହିଁ। ତେଣୁ ତା ପରଦିନ ସକାଳେ ଯେଉଁ ହେଇଛି ମଲ୍ଲପିଡ଼ା ହେଇଛି, ବିଗୁଲ ବାଜିଗଲାଣି, କାହିଁ କ'ଣ ହେଲାଣି, ଭଗବାନ କୃଷ୍ଣ ବଳରାମ ତାଙ୍କ ସଖାମାନେ ନନ୍ଦ ମହାରାଜ ଉପାନନ୍ଦ ଇତ୍ୟାଦି ସେମାନେ ସବୁ ରହିଛନ୍ତି କ୍ୟାମ୍ପରେ, ମଥୁରାର ବାହାରେ କ୍ୟାମ୍ପରେ ରହିଛନ୍ତି। ସକାଳୁ ଯେଉଁ ବିଗୁଲ ବାଜିଗଲା, ବିରାଟ ବଡ଼ ଷ୍ଟାଡିୟମ୍, କୃଷ୍ଣ କହିଲେ ହେ ଆରମ୍ଭ ହେଇଗଲା, ଆରମ୍ଭ ହେଇଗଲା, ଶୀଘ୍ର ଯାଅ ଶୀଘ୍ର, କାରଣ ଯଦି ନନ୍ଦ ମହାରାଜ କୃଷ୍ଣଙ୍କ ସାଙ୍ଗରେ ଯିବେ ତାହେଲେ କୃଷ୍ଣଙ୍କର ଆଉ ସବୁ ବହୁତ କାର୍ଯ୍ୟ ରହିଛି, ସେ କରିପାରିବେ ନାହିଁ, ତାକୁ ହତ୍ୟା କରାଯିବ, କୁବୁଳା ପିଢ଼ିକୁ ହତ୍ୟା କରାଯିବ। ତେଣୁ ନନ୍ଦ ମହାରାଜ ସବୁ ଆଗ ପଳାଇଗଲେ, ଆଗୁଆ ପଳାଇଗଲେ, ଭଗବାନ କହିଲେ ସିଟ୍ ମିଳିବ ନାହିଁ, ବହୁତ ଭ୍ୟାକାଣ୍ଟ ଆଉ ନାହିଁ, ମୋ ଭ୍ୟାକାଣ୍ଟ ସେ ହେଇଯିବ, ତମେ ଡାଲି ଗଲେ, ମୁଁ ତ ଭିଆଇପି ନା, ମୋ ପାଇଁ ଅଲଗା ରହିଛି ଭିଆଇପି ରହିଛି ସିଟ୍ ରହିଛି, ତାଙ୍କ ପାଇଁ ରହିଥିଲା ଭିଆଇପି ସିଟ୍, ମଝିରେ ସମସ୍ତେ ଦେଖିବେ ଭଗବାନ, ସିଏ ଭଗବାନ ବୋଲି କରାଯାଇନଥିଲା, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଇଛି। କଂସ କ'ଣ ଚିନ୍ତା କରିଛି ମୁଁ ମରିବି? କଂସ ଚିନ୍ତା କରିଛି ମୁଁ ମାରିବି, ସେ ଚିନ୍ତା କରି ନାହିଁ ମୁଁ ମରିବି ବୋଲି। ସେ ଏଭଳି ସବୁ ବ୍ୟବସ୍ଥା କରିଥିଲା, ଅଷ୍ଟମଲକୁ ନିୟୋଜିତ କରିଛି, ତଥାପି ରଖିଛି କୁବଳିଆ ବିଢ଼ ଅତିକୁ ରଖିଛି। କୁବଳିଆ ବିଢ଼ ମଲ ଯେଉଁ ଗେଟ୍ ପାଖରେ ସବୁ ରହିଛି, ସେ ଗେଟ୍ରେ ଅପେକ୍ଷା କରି ରହିଛି, ମାହୁନ୍ତ ସହିତ ଟ୍ରେନିଂ ଦିଆଯାଇଛି। 10,000 ହାତୀର ବଳ ଥିଲା ତାହାର ବୋଲି କୁହାଯାଏ। କୃଷ୍ଣ ବଳରାମ ଯେତେବେଳେ ଆସିଲେ ତାକୁ ଖେଳରେ ଖେଳରେ ତାକୁ ହତ୍ୟା କରିଦେଲେ, ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। ଯେଉଁ ଛୋଟ ପିଲା ଗୋଟେ କଣ୍ଢେଇକୁ ଟାଣି ଟାଣିଦିଏ, ସେଇଭଳି ଭାବରେ ଟାଣିକିରି ତ ପଛକୁ ନେଇଗଲେ, କେତେ ହାତ ନେଇଗଲେ ପଛକୁ ନେଇଗଲେ, ହାତୀକୁ ପଛା ଯିବାଟା ବଡ଼ କଷ୍ଟ, ସେ ଚାହୁଁନି, କିନ୍ତୁ ଜବରଦସ୍ତି ବାବୁ ନେଇଗଲେ, ତ ଶୁଣ୍ଢ ଧରି ଟାଣି ନେଇଗଲେ, ଛୋଟ ପିଲା ଯେମିତି ଚାଳନ୍ତି କଣ୍ଢେଇକି, ସେଭଳି ନେଇଗଲେ, ସମସ୍ତ ସବୁ ଷ୍ଟାଡ଼ିୟମ ଖାଲି ହେଇଗଲା, ସବୁ ଆସି ଦେଖିଲେ, ଏ ଦୃଶ୍ୟ ଦେଖିଲେ ମହନ୍ତକୁ, ସବୁ ହାତୀକୁ ହତ୍ୟା କରିଦେଲେ, ମହନ୍ତ ସହିତ ହାତୀକୁ ହତ୍ୟା କରିଦେଲେ, ତାର ଦାନ୍ତ ଦୁଇଟି ଧରିକି ଉପାଡ଼ି ଦେଲେ, ଭଗବାନ କୃଷ୍ଣ ଗୋଟେ ଧରିଲେ, ବଳରାମ ଗୋଟେ ଧରିଲେ, ଯାଇ ପ୍ରବେଶ କରୁଛନ୍ତି ରଙ୍ଗମଞ୍ଚ। ସେଇଠି କୁହାଯାଇଛି ମଲ୍ଲାନାମ ଅସନିର୍ ନୁଣାଂ ନରବରୋ, ଏଇ ନରବର ଶବ୍ଦରୁ ଆସିଲା ଏଇଟା, ନୁଣାଂ ନରବରୋ, ମନୁଷ୍ୟମାନେ ତାଙ୍କୁ ଦେଖୁଛନ୍ତି, ମନୁଷ୍ୟମାନଙ୍କୁ ତ ଶ୍ରେଷ୍ଠ, ଆମେ ସମସ୍ତେ ମନୁଷ୍ୟ, କିନ୍ତୁ ମନୁଷ୍ୟ ଭିତରେ ପୁଣି ରହିଛି ନା 4 ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି, ଚତୁର୍ଲକ୍ଷାଣୀ ମାନବା, 4 ଲକ୍ଷ ପ୍ରକାର ମାନବ ଅଛନ୍ତି, ସବୁଠାରୁ ଅଧମ ଜନୀର ଅଧମ ରହିଛନ୍ତି ନରାଧମ, ଅଧମ ମାନେ ସେମାନେ ଜାଣନ୍ତି ନାହିଁ ଭଗବାନ ଅଛନ୍ତି ବୋଲି, ସେ ପଶୁ, ଆଜ୍ ଗୁଡ୍ ଆଜ୍ ଆନିମଲ ସେମାନେ। ତେଣୁ ଯେଉଁମାନେ ମନୁଷ୍ୟମାନେ ଯେଉଁମାନେ ତାକୁ ଦେଖିକିରି, ତାଙ୍କର ରୂପ ଦେଖିକିରି ଆଶ୍ଚର୍ଯ୍ୟ ହୋଇଗଲେ, ସେମାନେ ବହୁତ ଧନ୍ୟ। ମଲ୍ଲାନାମ ଅସନିର୍, ମଲ୍ଲ ମାନେ ଯେଉଁ ଅଷ୍ଟମଲ୍ଲ ଥିଲେ, ଆହୁରି ମଧ୍ୟ ମଲ୍ଲ ଥିଲେ, କିନ୍ତୁ ଏ ମୁଖ୍ୟ ମଲ୍ଲ ଥିଲେ 8। ତେଣୁ ଏ ମଲ୍ଲାନାମ ଯେତେବେଳେ ଦେଖୁଛନ୍ତି, ଚାଣୁର ମୁଷ୍ଟିକ ଇତ୍ୟାଦି 16 ତୋଷଳ ଏସବୁ ରହିଛନ୍ତି, ସବୁ ଦେଖୁଛନ୍ତି, ସେମାନଙ୍କୁ କେମିତି ଲାଗୁଛି ନା, ଅସନିର୍ ବଜ୍ର ଭଳି, 11 ବର୍ଷ ହେଇନାହିଁ, ଆହୁରି ରହିଛି 2-3 ମାସ ରହିଛି, 11 ବର୍ଷରୁ କମ୍, ଏତିକି ବର୍ଷ ବଳରାମଙ୍କୁ ଆଉ କିଛି ଦିନ ଅଧିକା, କିନ୍ତୁ ସେ ଦେଖାଯାଉଛନ୍ତି କିଭଳି ନା, ବଜ୍ର ଭଳି ତାଙ୍କୁ ଦେଖାଯାଉଛନ୍ତି, ବଜ୍ର ଭଳି। ମଲ୍ଲମାନଙ୍କୁ ଦେଖିକି ସମସ୍ତେ ଭୟ କରିଦେଉଥିଲେ, ପାହାଡ଼ ଭଳି ରହିଛନ୍ତି ସେମାନେ, ଅନ୍ୟ ପୁରାଣରେ ସବୁ ଗର୍ଗ ସଂଗୀତା ଇତ୍ୟାଦି ସବୁ ବର୍ଣ୍ଣନା କରାଯାଏ, ପାହାଡ଼ ସେମାନେ ସବୁ ପାହାଡ଼ ଭଳି ରହିଥିଲେ, କିନ୍ତୁ ଇଏ ଛୋଟିଆ ପିଲା 11 ବର୍ଷ, ସ୍ତ୍ରୀ ଲୋକମାନେ ଦେଖିକି କେତେ କୋମଳ ବୋଲି ଦେଖୁଛନ୍ତି। ମଲ୍ଲାନାମ ଅସନିର୍ ନୁଣାଂ ନରବର, ମନୁଷ୍ୟମାନେ ଦେଖିକି ତାଙ୍କୁ କହୁଛନ୍ତି ମନୁଷ୍ୟମାନଙ୍କୁ ତ ଶ୍ରେଷ୍ଠ ନରବର, ଏ ଶବ୍ଦଟି ବ୍ୟବହାର କରାଯାଇଛି ନରବର। ନରବର କହିଲେ ଇଏ ଭାବୁଛନ୍ତି ସେଇଭଳି ଭାବରେ, ଏ ନରବର ଶବ୍ଦ କହିଲେ ତାନ୍ ନରବର ଶ୍ରେଷ୍ଠାନ୍, ନରବର ଖାଲି ଦେଖିଲେ ନାହିଁ, ସିଏ ଦେଖିଲେ ନରବର ଶ୍ରେଷ୍ଠାନ୍, ନରମାନଙ୍କ ଭିତରେ ଯେଉଁମାନେ ଶ୍ରେଷ୍ଠ ତାଙ୍କ ଭିତରେ ଇଏ ହେଉଛନ୍ତି ଶ୍ରେଷ୍ଠ, ନରବର ଶ୍ରେଷ୍ଠାନ୍। କିନ୍ତୁ ଏ ଯେଉଁ ମଲ୍ଲ ଅଙ୍ଗନରେ ଯେଉଁ ଚାଲିଛି, ମଲ୍ଲ କ୍ରୀଡ଼ା ଯେଉଁ ହେଉଥିବ, ସେଠି ହେବା ପାଇଁ ବ୍ୟବସ୍ଥା କରାଯାଇଛି, ରାତାରାତି ସବୁ ବ୍ୟବସ୍ଥା ହୋଇଗଲା, କଂସର ନିଦ ନାହିଁ, ସବୁ ବ୍ୟବସ୍ଥା କରିଥିଲା ସିଏ, ବହୁତ ବଡ଼ ବଡ଼ ମଞ୍ଚ ସବୁ ତିଆରି କରିଥିଲା, ବିରାଟ ବଡ଼ ଷ୍ଟାଡ଼ିୟମ ଭଳି ହୋଇଥିଲା ସେଇଟା, ସମଗ୍ର ପୃଥିବୀର ରାଜା ପ୍ରଜା ସବୁ ଆସିକି ଦର୍ଶନ କରିବେ, କଂସ କେମିତି ହତ୍ୟା ହେବ, ମୃତ୍ୟୁବରଣ କରିବ ସିଏ ଜାଣୁନି, ମୁଁ କେମିତି କୃଷ୍ଣଙ୍କୁ ହତ୍ୟା କରିବି, ସେସବୁ ଆସି ଲୋକମାନେ ଦେଖିବେ, ସବୁ ବ୍ୟବସ୍ଥା କରିଥିଲା ଭଗବାନ। ଯେଉଁ ଭଗବତ ଗୀତାରେ ଭଗବାନ କହିଲେ, ଯେଉଁ ରହିଛି ଗୁଣମ ଦ୍ୱାରା ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ ଅହଙ୍କାର ବିମୁଢ଼ାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ, ପ୍ରକୃତି ଦ୍ୱାରା ପ୍ରକୃତିର ଦ୍ୱାରା ସବୁ କାର୍ଯ୍ୟ ହେଉଛି, କିନ୍ତୁ ସିଏ ଭାବୁଛି କ'ଣ ମୁଁ କରୁଛି, କର୍ତ୍ତାହମ୍ ମୁଁ ହେଉଛି କର୍ତ୍ତା ଇତି ମାନ୍ୟତେ। ତେଣୁ କଂସ ଚିନ୍ତା କରିନଥିଲା ରାତି ପାହିଲେ ସବୁ ପ୍ରକାର ଦୁଃସ୍ୱପ୍ନ, ସବୁ ପ୍ରକାର ଯେଉଁ ରହିଛି ଅଶୁଭ ସଙ୍କେତ ସବୁ ଦେଖୁଛି, ତଥାପି ସେ ଚିନ୍ତା, ହୋପ୍ ଏଗେନ୍ଷ୍ଟ ହୋପ୍ ତାକୁ କୁହାଯାଏ, ତାଙ୍କର ସବୁ ଆଶା ବିଫଳ ହେଲେ ମଧ୍ୟ ତଥାପି ସେ ଆଶା ପୋଷଣ କରନ୍ତି। ତେଣୁ ଚିନ୍ତା କରୁଛି କଂସକୁ ଯେମିତି ହେଲେ କୃଷ୍ଣଙ୍କୁ ମାରିବି, ଏମିତି ହେଲେ କୃଷ୍ଣଙ୍କୁ ମାରିବି, ସବୁ ପ୍ରକାର ବ୍ୟବସ୍ଥା କରିଛି। ତେଣୁ ଏଠି ମଲ୍ଲମାନେ ଦେଖୁଛନ୍ତି, ସେ ପିଲା ଆସୁଛନ୍ତି କୃଷ୍ଣ ବଳରାମ, ଦୁଇଟା ଯେଉଁ ହାତୀ ଦାନ୍ତ ରହିଛି, ହାତୀ ଦାନ୍ତକୁ କାନ୍ଧରେ ପକାଇଛନ୍ତି, ଗୋଟେ ହାତରେ ଗୋଟେ କାନ୍ଧରେ ପକାଇଛନ୍ତି, ଏବଂ ସେ ହାତୀ ଦାନ୍ତରୁ ରକ୍ତ ବାହାରୁଛି, ରକ୍ତ ସବୁ ଶରୀରରେ ସବୁ ରକ୍ତ ଭିଜି ଯାଇଛି। ଏଇଭଳି ଭାବେ କୃଷ୍ଣ ଶ୍ୟାମଳ ବର୍ଣ୍ଣ, ବଳରାମ ଘୋର ବର୍ଣ୍ଣ, ଦୁଇଜଣ ପ୍ରବେଶ କରୁଛନ୍ତି,
ସମସ୍ତଙ୍କର ସବୁ ହା ହୁଲା ହେଉଥିଲା, ସବୁ ମାରିଦେଲା ପରେ ସବୁ ଆସି ବସିଗଲେ, କାଳେ ସିଟ୍ ଫୁଟିଏ ଫିଲ୍ଅପ୍ କରିଦେବ କହିଛି, ଦୌଡ଼ି ଧାଇଁ ଧାଇଁକି ଆସି ବସିଗଲେ, ସବୁ ଦେଖୁଛନ୍ତି କୃଷ୍ଣ ବଳରାମ ପ୍ରବେଶ କରିବାର। ସମସ୍ତେ ପିତା ମଧ୍ୟ ରହିଛନ୍ତି ସେଠି, ପାଖରେ ମଧ୍ୟ ବନ୍ଦୀଶାଳାଟା ରହିଛି ସେଠି, ଯଶୋଦେବ ଦେବକୀ ଏବଂ ବସୁଦେବ ମଧ୍ୟ ଶୁଣୁଛନ୍ତି, ସେ ଦେଖିପାରୁନାହାନ୍ତି, ସେ ଶୁଣୁଛନ୍ତି। ଏଇଭଳି ଭାବରେ ହା ହୁଲା ହେଉଛି, ହତ୍ୟା ଯେଉଁ ବଡ଼ ଯେଉଁ କୁବଳା ପିଢ଼ିକୁ ହତ୍ୟା କଲେ କ'ଣ ସାମାନ୍ୟ କଥା? ଚହଳ ପଡ଼ିଯାଇଛି ସାରା ପୃଥିବୀରେ, ଚହଳ ପଡ଼ିଯାଇଛି ସେ ରାଜା ମାନେ କଂସ ମଧ୍ୟ ଦେଖିଛି ଆସିକିରି ମାରିଦେଲା, ତଥାପି ଆସି ବସି ଯାଇଛନ୍ତି। ସବୁ ଆଚାର୍ଯ୍ୟମାନେ ଟୀକାରେ ସବୁ ବର୍ଣ୍ଣନା କରିଛନ୍ତି, ବସିକିରି ଦେଖୁଛନ୍ତି କୃଷ୍ଣ ବଳରାମ ପ୍ରବେଶ କରୁଛନ୍ତି, କିଭଳି ପ୍ରବେଶ କରୁଛନ୍ତି ନା ଏହିଭଳି ଭାବେ ମଲ୍ଲାନାମ ସନିର ମଲ୍ଲମାନେ ଡେଉଁଥିଲେ ସେଠି, ଇଏ କରୁଛନ୍ତି କସରତ କରୁଛନ୍ତି, କୃଷ୍ଣଙ୍କୁ ହତ୍ୟା କରିବେ, ତଥାପି ତାଙ୍କର ଭୟ ଥିଲେ ମଧ୍ୟ ତଥାପି ଚାଲିଛି। ଆମେ ଶୁଣୁଥିଲେ ନା କଂସ ଚାଣୁର ସମର ଥର ଥର ଧରା ହୋଇଲା ରହିଛି ନା, କାହିଁକି କଲିଟି ରାଜାଙ୍କ ବଚନ ଏବେ ବେଳେ ଏ ବେଳେ ଯଦି ମୁଁ ଓହରି ଯିବି ତାହେଲେ ମୋତେ ନିନ୍ଦା ହେବ, ଏଇଭଳି ଭାବେ ଚିନ୍ତା କରୁଛି ଚାଣୁର ମୁଷ୍ଟିକ ଇତ୍ୟାଦି। ସେ ଦେଖୁଛନ୍ତି ଚାଣୁର ମୁଷ୍ଟିକ ଇତ୍ୟାଦି ଦେଖୁଛନ୍ତି, କ'ଣ ଆସନିର ଗୋଟେ ବଜ୍ରବଳି ଆସୁଛନ୍ତି, ସେ ନୃଣାନରବର ସାଧାରଣ ମନୁଷ୍ୟମାନେ ଏଇ ଯେଉଁ ରୌଦ୍ରରସ, ସେଦିନ ମୁଁ କହିନଥିଲି ଏ ରସଟି ରହିଛି, ବାରଟି ରସ ରହିଛି, ଏ ରୌଦ୍ର ରସ, ରୁଦ୍ର ପ୍ରଳୟ କରିବେ ସେ ରୁଦ୍ର, ଶିବଜୀ ପ୍ରଳୟର ଦାୟିତ୍ୱରେ ରହିଛନ୍ତି ରୁଦ୍ର, ସେଇଭଳି ଭାବରେ ରୌଦ୍ର ଭୟଙ୍କର, ଏଭଳି ଭାବରେ ରୌଦ୍ର ରସ ଏଇଟି ଗୋଟେ ରସ, ନୃଣାନରବର ମନୁଷ୍ୟମାନେ ଅଦ୍ଭୁତ ରସ, ଏଇଟା ଅଦ୍ଭୁତ ରସ, ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଅଦ୍ଭୁତ, ଏ କିଏ କେତେ ସୁନ୍ଦର, ଏତେ ଏଭଳି ସୁନ୍ଦର ସୌନ୍ଦର୍ଯ୍ୟ ରହିପାରେ, ଏଇଭଳି ଭାବରେ ଅଦ୍ଭୁତ ରସ ମୃଣାଙ୍ଗ ନରବର ସ୍ତ୍ରୀଣାଂ ସ୍ମରମୂର୍ତ୍ତିମାନ, ସ୍ତ୍ରୀ ଲୋକମାନେ ସବୁ କ୍ରନ୍ଦନ କରିବେ, ଏଠି ଆମେ ରହିବାନି ପଳେଇଯିବା ପଳେଇ, ଏଇସବୁ ଆମେ ସବୁ ଆଲୋଚନା କରିଛେ। ଦେଖ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ, ସ୍ମର କହିଲେ କନ୍ଦର୍ପ, କନ୍ଦର୍ପ ଯେମିତି କୋଟି କନ୍ଦର୍ପ କମନୀୟ ବିଶେଷ ଶୋଭମ ଭଗବାନଙ୍କର, ଏ ଭୌତିକ ଜଗତ ଏଭଳି ରହିଛି ଗୋଟିଏ ସ୍ତ୍ରୀର ଆକର୍ଷଣରେ ସମସ୍ତେ ଆକର୍ଷିତ ହୋଇଯାଆନ୍ତି ପୁରୁଷମାନେ, କିନ୍ତୁ ଭଗବାନ ଇଏ ହେଉଛି ଗୋଟିଏ କନ୍ଦର୍ପର ଆକର୍ଷଣ, କିନ୍ତୁ ଇଏ ଯେଉଁ ଭଗବାନ ଆସୁଛନ୍ତି କୋଟି କନ୍ଦର୍ପ ରୂପ, ତେଣୁ ସ୍ତ୍ରୀ ଲୋକମାନେ ଯେଉଁମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ସମ୍ବନ୍ଧିତ ସେମାନେ ତାଙ୍କୁ ଦେଖିଲେ ଏବଂ ସ୍ୱୟଂ କନ୍ଦର୍ପ ଆସି ଉପସ୍ଥିତ ହୋଇଛନ୍ତି କି କନ୍ଦର୍ପ ସ୍ତ୍ରୀଣାଂସ୍ମର ମୂର୍ତ୍ତିମାନ ଗୋପାନାଂ ସ୍ୱଜନ, ଏ କୃଷ୍ଣଙ୍କ ବିଷୟରେ ବିଶେଷ ଭାବରେ କୁହାଯାଉଛି, କୃଷ୍ଣଙ୍କ ବିଷୟରେ ଏକ ବର୍ତ୍ତମାନ କୁହାଯାଉଛି ନା, ନରବରହ ନରବରହ କହିଲେ ନରବରହୁ ହେବା କଥା, ଦୁଇ ଜଣଙ୍କ ପାଇଁ କୁହାଯାଇଥିଲେ ନରବରହୁ ହେବା କଥା ଦୁଇ ଜଣ କଥା, କିନ୍ତୁ ଏଠି ଏକ ବଚନରୁ କୁହାଯାଇଛି, ଏକ ବଚନ ମାନେ କୃଷ୍ଣଙ୍କ ଉପରେ ସମସ୍ତଙ୍କର ଆଖି ରହିଛି, ନୃଣାଂ ନରବରହ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ, ସାକ୍ଷାତ କନ୍ଦର୍ପ ମୂର୍ତ୍ତିମାତ ହୋଇଯାଇଛନ୍ତି, ଏଇଭଳି ଭାବରେ କୃଷ୍ଣ ଦେଖାଯାଉଛନ୍ତି ତାଙ୍କୁ ଲୋକମାନଙ୍କୁ। ଗୋପାନାଂ ସ୍ୱଜନ, ଗୋପମାନେ ସବୁ ରହିଛନ୍ତି, ସାଙ୍ଗ ବାଳକମାନେ ସବୁ ଆସିଛନ୍ତି, ହଁ ଆମର ଭାଇ ଆସିଲା, ଆମର ସାଙ୍ଗ ଆସିଲା, କହ୍ନା କାହ୍ନାଇ ଆସିଲା, ଏଇଭଳି ଭାବରେ ଚିନ୍ତା କରୁ, ଇଏ ହେଉଛି କେଉଁଟା ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ ହେଉଛି ଶୃଙ୍ଗାର ରସ, ଶୃଙ୍ଗାର ରସ, ଗୋପାନାଂ ସ୍ୱଜନ ହେଉଛି ହାସ୍ୟ ରସ, ହାସ୍ୟ ଏବଂ ସଖ୍ୟ ଦୁଇଟି ମିଶିକି ରହିଛି ଏଠି, ହାସ୍ୟ ଏବଂ ସଖ୍ୟ ଏଇ ଦୁଇଟି ମିଶିକି ରହିଛି ରସ। ଗୋପାନାଂ ସ୍ୱଜନ ଅସତାଂ କ୍ଷିତିପୂଜାଂ ଶାସ୍ତା, ବହୁତ କ୍ଷିତିପୂଜା ସବୁ ଆସିଥିଲେ ସାରା ପୃଥିବୀରୁ ଆସିଥିଲେ, ସବୁ ବଦମାସ ମାନେ ସବୁ ଆସିଥିଲେ, ତାପରେ ସବୁ ଆସିବେ, ସେମାନେ ସବୁ ମୃତ୍ୟୁବରଣ କରିବେ କୃଷ୍ଣଙ୍କ ଦ୍ୱାରା, ଏଇଠି ସବୁ ଦେଖିକି ଯାଇଛନ୍ତି, ତାପରେ ଆସିବେ ପ୍ରତି ଯେମିତି ଅଗ୍ନି ପକ୍ଷରେ ଯେମିତି ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ ବେଗା, ସେଇଭଳି ଭାବରେ ସବୁ ଆସିବେ, ଧାଇଁ ଧାଇଁ ଆସିବେ ମୃତ୍ୟୁବରଣ କରିବେ, ତେଇଶ ଅକ୍ଷୋଡ଼ି ସୈନ୍ୟ ଆସିବେ, ପ୍ରତି ସମଗ୍ର ପୃଥିବୀର ରାଜାମାନେ ଆସିବେ, ଜରାସନ୍ଧ ସହିତ ଆସିବେ ଯୁଦ୍ଧରେ ଯୋଗଦେବେ, ରାଜା ସୈନିକମାନେ ସବୁ ଆସି ଯୋଗଦେବେ ଏବଂ ସବୁ ମୃତ୍ୟୁବରଣ କରିବେ, ଅଠର ବାର ଏଇଭଳି ଭାବେ ତେଇଶ ଅକ୍ଷୁଣୀ ସୈନ୍ୟ ଲେଖା ମୃତ୍ୟୁବରଣ କରିବେ, ଏସବୁ ଦେଖିକି ଗଲେ ଫାଷ୍ଟ ହେଇଗଲା, ଟ୍ରେଲର ହେଇଗଲା, ଭଗବାନ ଦର୍ଶନ କରିଦେଲେ,
ତାଙ୍କ ହାତରେ ମୃତ୍ୟୁବରଣ କରିବେ, ଭବିଷ୍ୟତ ଚିନ୍ତା କରିଥିବେ 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 କରିକି ପୁଣି ଆସିକି ମୃତ୍ୟୁବରଣ କରିବେ। ଏସବୁ କଥା ଲୀଳା ଆସିବ, ପରେ 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 ଆସିବ। ତେଣୁ ସେହି ଅସତା ସବୁ ଅସତ ବ୍ୟକ୍ତିମାନେ ଏସବୁ ଭାରରେ ଭୂମିଦେବୀ ଆକ୍ରାନ୍ତ ହୋଇଯାଇଥିଲେ, ଆକ୍ରାନ୍ତ ହୋଇଯାଇଥିଲେ ଏଭଳି ଭାବରେ ସେ ଆଉ ସହିପାରିଲେ ନାହିଁ। ତେଣୁ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ଦଶମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଇଛି, ଆମେ ଶୁଣିଥିଲେ ପ୍ରଥମ ଅଧ୍ୟାୟରେ। ଭୂମିଦେବୀ ଗୋଟେ ଗାଭୀ ବେଶରେ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ସୁମେରୁ ପର୍ବତରେ ଯାଇଥିଲେ, ସବୁ ସେସବୁ ଥିଲେ ବ୍ରହ୍ମା। ସେଇଠୁ ସେମାନେ ଗଲେ ଶ୍ୱେତଦ୍ୱୀପକୁ, କ୍ଷୀରସାଗର ନିକଟକୁ ଯାଇକି ଭଗବାନଙ୍କୁ ସ୍ତୁତି କଲେ। ଯେଉଁ ସ୍ତୁତି ତାକୁ କୁହାଯାଏ ସହସ୍ର ଶୀର୍ଷା ପୁରୁଷା ଇତ୍ୟାଦି, ଯେଉଁ ପୁରୁଷୋଚ୍ଚୁକ୍ତ ମନ୍ତ୍ରରେ ସ୍ତୁତି କଲେ, ଏସବୁ କଥା ରହିଛି। ତେଣୁ ସେ କ୍ଷିତିପୁର ଦାସକୁ ଆସିଥିଲେ, କୃଷ୍ଣଙ୍କ କଂସଙ୍କର ସାଙ୍ଗ ଥିଲେ। କଂସବଦ୍ଧରେ ଜରାସନ୍ଧ ସହିତ ମିଶିକିରି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ। ଏଭଳି ଭାବରେ ବଦମାସ ସବୁ ଥିଲେ। କିନ୍ତୁ ଅର୍ଜୁନ କହିଲେ, ମୁଁ ଜାଣିବା ପାଇଁ ଚାହୁଁଛି କିଏ ସବୁ ଆସିଛନ୍ତି। ଧାର୍ତରାଷ୍ଟ୍ର ଦୁର୍ବୁଦ୍ଧେ ଯୁଦ୍ଧେ ଚିକିତ୍ସିତମ୍, ଏ ଦୁର୍ବୁଦ୍ଧ ଦୁର୍ବୁଦ୍ଧି ଧୃତରାଷ୍ଟ୍ରଙ୍କ ପୁତ୍ରଙ୍କ ସହିତ କିଏ ଆସିଛନ୍ତି ଯୁଦ୍ଧ କରିବା ପାଇଁ, ମିଶିକିରି ତାଙ୍କ ସହିତ ମିଶିକିରି ଯୁଦ୍ଧ କରିବା ପାଇଁ ଆମ ବିରୁଦ୍ଧରେ। ମୁଁ ଦେଖିବା ପାଇଁ ଦୁର୍ବୁଦ୍ଧ ଏମାନେ ସବୁ, ପ୍ରକୃତରେ ସୁବୁଦ୍ଧି ହେଇଥିଲେ ତାଙ୍କ ସହିତ ନଥାନ୍ତି, ସିଏ ପାଣ୍ଡବମାନଙ୍କ ପକ୍ଷରେ ଥାଆନ୍ତେ। ଦୁର୍ବୁଦ୍ଧେ ଏଭଳି ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି, ମନ୍ଦବୁଦ୍ଧି। ହଁ, ସବୁ କ୍ଷିତି ପୂଜା ଆମେ ଶାସ୍ତା, ଆମର ଶାସ୍ତା ଆସିଗଲେ ଆମକୁ ଯେ ଦଣ୍ଡ ପ୍ରଦାନ କରିବ। ପ୍ରକୃତରେ ସେମାନେ ପାଇବେ ଦଣ୍ଡ, ପାଇବେ ମୃତ୍ୟୁବରଣ କରିବେ ତାଙ୍କର ହାତରେ। ଅବଶ୍ୟ ମୃତ୍ୟୁବରଣ କରି ସେମାନେ ଭଗବତ ଧାମକୁ ଯିବେ। ଏ ଭଗବାନଙ୍କର ଭଗବତ୍ତା ଏଭଳି ଭାବରେ ଲୀଳା, କ୍ଷିତି ପୂଜା ଆମେ ଶାସ୍ତା। ଏଇଟା ହେଉଛି ବୀରରସ, ବୀରରସ ଭୀଷ୍ମଦେବ ବୀରରସରେ ଥିଲେ, ଭଗବାନ ସହିତ ସମ୍ବନ୍ଧିତ ଥିଲେ ବୀରରସ। ଆମର ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ, ଯୁଧି ତୁରକ ରୁଜ ବିଧୁମ୍ର ବିଶ୍ୱ। ଏ ଯୁଦ୍ଧ ଚାଲିଥିଲା, ଭୀଷ୍ମଦେବ ଏଇଟାକୁ ଭୟ କରୁନଥିଲେ। ଏ ବୀରରସ ଆସ୍ୱାଦନ କରୁଛି ଇଏ କ୍ଷତ୍ରିୟମାନେ। ଏମାନେ କ'ଣ, ଅର୍ଜୁନ କହିଲେ କେମିତି କଥମ ସୁଖୀନ ବା ପାର୍ଥ ଏ ସ୍ୱଜନଙ୍ଗି କଥମ ସୁଖୀନ ଶ୍ୟାମ ମହାଦେବ, ସ୍ୱଜନ ଆମର ସ୍ୱଜନମାନେ ମୃତ୍ୟୁବରଣ କଲେ ଆମେ କେମିତି ସୁଖ ସୁଖୀ ପାହବା ମାଧବ। ଭଗବାନ କହିଲେ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦୃଶ୍ୟ। ହେ ପାର୍ଥ, ଏହି କ୍ଷତ୍ରିୟମାନଙ୍କ ଯେତେବେଳେ ଯୁଦ୍ଧ କରିବେ ସେମାନେ ଆନନ୍ଦ ପାଇବେ, ସେମାନେ ଏଇଟା ଆନନ୍ଦ ସୁଖ ତାଙ୍କର, ଏଇଟା ବୀରରସ, ଏଇଟା ଆନନ୍ଦ, ଭୟ ନାହିଁ। କାହିଁକି ନା ହତୋ ବା ପ୍ରାପ୍ତ ସେ ସ୍ୱର୍ଗ ଜିତିବା ବା ବକ୍ୟ ସେ ମହିମ, ଯଦି ମୃତ୍ୟୁବରଣ କରିବେ ସ୍ୱର୍ଗକୁ ଯିବେ, ଆଉ ଜିତିଲେ ସେମାନେ ପାଇବେ ଇନାମ ପାଇବେ ଶାସନ କରିବେ, ଆଉ ଭୟ କେଉଁଠି ଆସିଲା। ଭଗବାନ ଯାହା ସବୁ ଅର୍ଜୁନ କହିଥିଲେ ପ୍ରଥମ ଅଧ୍ୟାୟରେ, ଲାଗୁଥିଲା ବହୁତ ବୁଦ୍ଧିମାନ ବ୍ୟକ୍ତି ଇଏ, କିନ୍ତୁ ଭଗବାନ କହିବେ ତୁମେ ହେଉଛ ନମ୍ବର ୱାନ୍ ମୂର୍ଖ କହିକିରି ଆରମ୍ଭ ସବୁ ଯୁକ୍ତିକୁ ଖଣ୍ଡନ କରିବେ। ଖଣ୍ଡନ କଲା ପରେ ତାଙ୍କର ଜ୍ଞାନ ପ୍ରଦାନ କରିବେ। ଇଏ କହିଲେ କଥମ ସୁଖୀନ, କେମିତି ଆମେ ସୁଖୀନ ଶ୍ୟାମ ମାଧବ, ଭଗବାନ କହିଲେ ସୁଖୀନ କ୍ଷେତ୍ରରେ ପାର୍ଥ ଲଭନ୍ତି ଯୁଦ୍ଧ ବିଦ୍ୟୁଷିନ, ସେମାନେ ସୁଖରେ ଯୁଦ୍ଧ କରନ୍ତି ସେଇଟା। ତେଣୁ ଏ କ୍ଷିତି ପୂଜା ଶାସ୍ତା ଯେଉଁ ଦେଖୁଛନ୍ତି ବୀରରସ ଆସ୍ୱାଦନ କରୁଛନ୍ତି, ବୀରରସ ଯୁଦ୍ଧ କରିବା ପାଇଁ ତାଙ୍କର ମନ ବଳିବ, ଯୁଦ୍ଧ କରିବେ, ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସିବେ। 14 ଥର ଆସିବେ ସେମାନେ, ଜଣେ ସବୁ ଜଣେ 14 ଥର ଆସିବେ ନାହିଁ, କେବଳ ଜରାସନ୍ଧ ଚାରିଥର, ଆଉ ସମସ୍ତେ ପ୍ରଥମ ଥର ହିଁ ମୃତ୍ୟୁବରଣ କରିବେ, ସବୁ ଭଗବତ ଧାମକୁ ଯିବେ। କେତେ ସହଜରେ ଭଗବତ ଧାମକୁ ଯାଉଛନ୍ତି ଦେଖନ୍ତୁ। ଭଗବାନ ଆସିଲେ ଏସବୁ ସବୁ ବହୁତ ପ୍ରକାର ସୁବିଧା ସବୁ ରହିଛି, ବହୁତ ମଙ୍ଗଳ କରନ୍ତି ସମସ୍ତଙ୍କର ଭଗବାନ ଆସିଲା ମାନେ, ଏଇଭଳି ଭାବରେ କଥା ରହିଛି। ତେଣୁ କୀର୍ତ୍ତି ପୂଜାଙ୍ଗ ଶାସ୍ତା ସ୍ୱପିତ୍ର ଶିଶୁ, ଯେଉଁମାନେ ପିତାମାନେ ସବୁ ରହିଛନ୍ତି, ନନ୍ଦ ମହାରାଜ ବା ଉପାନନ୍ଦ ଇତ୍ୟାଦି ବା ବସୁଦେବ ମଧ୍ୟ ଶ୍ରବଣ କରୁଛନ୍ତି ସେଠି ଶୁଣିକି ପାଖରେ, ଆମର ଶିଶୁ ଆସିଲା, ଆମର ପୁଅ ଆଉ ଶିଶୁ ଶିଶୁ, ଏଇଟା କେଉଁ ରସ, ଏଇଟା ବାତ୍ସଲ୍ୟ ରସ, ଏଠି କରୁଣ ରସ ମିଶିକି ରହିଛି, ବାତ୍ସଲ୍ୟ ରସରେ କରୁଣ ରସ ମିଶିକି ରହିଛି। ଏବଂ ମୃତ୍ୟୁର ଭୋଜପତେ, ଭୋଜପତେ କଂସ ସବୁଠାରୁ ଉଚ୍ଚ ଆସନରେ ବସି, ଉଚ୍ଚ ମଞ୍ଚରେ ବସିଛି। ଆମେ ଶୁଣୁଥିଲୁ ପିଲାମାନେ ମଞ୍ଚରୁ ପଢ଼ି ମାମୁଁ ମଲା ଦୈବ ମୋତେ ରକ୍ଷା କଲା ଶୁଣୁଥିଲୁ, ବିରାଟ ମଞ୍ଚ ହେଇଛି ରାଜା କଂସ, କ'ଣ ଛୁଟିଆ କଥା। କୃଷ୍ଣ ମୃତ୍ୟୁବରଣ କରିବ ଏଇଠି, ସେ ଚିନ୍ତା କରୁଛି, ଶେଷ ପର୍ଯ୍ୟନ୍ତ ଚିନ୍ତା କରୁଥିଲା। ଭଗବାନ ଆସିଲେ ମଧ୍ୟ ଚିନ୍ତା କଲା ନାହିଁ ମୁଁ ମୃତ୍ୟୁବରଣ କରିବି, ତଥାପି ଖଡ଼ଗ ଧରିକି ଉତ୍ତୀର୍ଣ୍ଣ ହେଲା ଯୁଦ୍ଧ କରିବା ପାଇଁ। ମଲ୍ଲ ଯେମିତି ଯୁଦ୍ଧ କରନ୍ତି ବାଇଁ ବାଇଁ ଛାଡ଼ି ଏପଟ ସେପଟ ହେଇ ଖେଳ ଚାଲିଲା ସେଠି, ଭଗବାନ ମଧ୍ୟ ଖେଳିଲେ। କଂସ ଧରିଛି ବୁଲଉଛି ଖଣ୍ଡା ଖଣ୍ଡା ବୁଲଉଛି କିଛି ଗୋଟେ ମରିଲେ କାଟିଦେବ। କଂସ ବହୁତ ବଳିଆନ ଥିଲା, ବହୁତ ଶକ୍ତିଭାବ ଥିଲା, ସବୁ ଦେବତାମାନେ ଭୟ କରୁଥିଲେ, ଏତେ ଭୟ ଥିଲା। ସେଥିପାଇଁ ଯାଇଥିଲେ ଭଗବାନ ପ୍ରାର୍ଥନା କରିଥିଲେ କଂସର ଦାୟରୁ ରକ୍ଷା ପାଇବା ପାଇଁ, କିନ୍ତୁ ଭଗବାନ ଏଭଳି ଖେଳିଲେ ତାକୁ ଯେମିତି ଗରୁଡ଼ ସାପ ସହିତ ଖେଳନ୍ତି ସେଇଭଳି ଭାବରେ ଖେଳିଲେ, ଖେଳି ଖେଳିକରି ସିଏ ବୁଲଉଛି ଖଣ୍ଡା, କିନ୍ତୁ ଭଗବାନ ସେଇ ଖଣ୍ଡା ଭିତରେ ହାତ ପୁରେଇକରି ତା ଚୁଟିକୁ ଧରିଦେଲେ, ମୁକୁଟ ପଡ଼ିଗଲା, ତଳେ ପଡ଼ିଗଲା, ଆଉ ଗୋଟିଏ ଚାପୁଡ଼ାରେ ତାର ଚାଲିଗଲା ପ୍ରାଣ, ପକେଇଦେଲେ ତଳକୁ ଫିଙ୍ଗି ଦେଇକରି ଧୀରେ ତା ଉପରକୁ। ଏଇଟା ବର୍ଣ୍ଣନା କରାଯାଇଛି, ଆମକୁ ସୌଭାଗ୍ୟ ମିଳିଥିଲା ଏସବୁ କହିବା ପାଇଁ, ସେ ଆମେ ସବୁ ମନେ ଅଛି, ନହେଲେ ଭୁଲି ଯାଇଥାନ୍ତୁ, ଆମେ ଏତେ ଜାଣିନଥାନ୍ତୁ। ହଁ, ଡେଇଁଲେ ପଡ଼ିକି ତାପରେ ତାକୁ ମୁଥା ମାରିଲେ ସେଇଠି, ହଁ ସମସ୍ତେ ଯେଉଁମାନେ କଂସର ସପୋର୍ଟର ଅଛନ୍ତି ହାହାକାର ହେଲେ, ଆଉ ସବୁ ଅନ୍ୟମାନେ ସବୁ ଜୟକାର ଦେଲେ, ଜୟ 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 ସବୁ ଅଚାତ ଆରମ୍ଭ ହେଲେ, ଆଉ ଯେଉଁମାନେ ତାଙ୍କ ସପୋର୍ଟ ଏଇଭଳି ଭାବରେ ଚାଲିଲା, ସାରା ଯେଉଁ ରହିଛି ଏରିଆ ରହିଛି ସବୁ ଏଇଭଳି ଭାବେ ପ୍ରକମ୍ପିତ ହୋଇଗଲା। ତେଣୁ ଭଗବାନ ତଥାପି ସମସ୍ତଙ୍କର ଭୟ, କଂସ ପ୍ରତି ଭୟ ରହିଛି, ଏଭଳି ଭଗବାନ କରେଣ ତା ଚୁଟିକୁ ଧରିକି ଚାରିପଟେ ଘୋଷାରି ଘୋଷାରି ବୁଲେଇଲେ, ସବୁ ଚାରିପଟେ ଘୋଷାରି ଘୋଷାରି ବୁଲେଇଲେ ଏଭଳି ଭାବରେ, କାରଣ ସମସ୍ତଙ୍କ ଭୟ ଅଛି କଂସ ପୁଣି ବଞ୍ଚିଯିବ। ବହୁତ ବଢ଼ିଆ ସିଏ ଭଗବାନ ସମସ୍ତେ ଦେଖେଇଦେଲେ, ନା ଇଏ ମରିଯାଇଛି ଦେଖୁନ, ତା ବୁଡ଼ଉଛି, କିଛି ମୁଁ ଯେଉଁ ହେଉନି କିଛି ହେଉନି, ଏପଟ ସେପଟ ହେଉନି, ମୁଁ ଯେଉଁଭଳିଆ ବୁଲଉଛି ସେ ଏହା ବିରାଟ ମଞ୍ଚ ରହିଛି, ବିରାଟ ଏରିଆ, ଏହା ସବୁ ଚାରିପଟେ ଘୂରେଇଲେ ଭଗବାନ କୃଷ୍ଣ ଏକୁଟିଆ, ବଳରାମ ନଥିଲେ। ହଁ, ସେ ପକେଇଦେଲା ମଞ୍ଚକୁ ପକେଇକି, ତାପରେ ଭଗବାନ ନିଜେ ଡେଇଁଲେ ତା ଉପରକୁ, ଛାତି ଉପରେ ଡେଇଁକି ଭୁସି ମାରିକିରି ତା, ହଁ ଆଚ୍ଛା ଆଚ୍ଛା, ତେଣୁ ଚୁଟି ଧରି ଘୋଷାରିଲେ, ଚମଟ ଚମଟେ ବୁରେଇଲେ। ତେଣୁ ଏହିଭଳି ଭାବରେ ଯେତେବେଳେ କଂସ ଦେଖୁଛି, ସେ ଭାବୁଛି ମୋର ମୃତ୍ୟୁ ଆସିଗଲା, ଇଏ ଗୋଟେ ପାହାଡ଼, ଇଏ ଗୋଟେ କଂସ ଗୋଟେ ପାହାଡ଼ ଭଳିଆ ରହିଥିଲା, ମଲ୍ଲମାନେ ସବୁ ପାହାଡ଼ ଭଳିଆ ସବୁ ରହିଥିଲେ, ବର୍ଣ୍ଣନା ଗର୍ଗ ସଂଗୀତରେ ସବୁ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ। ତେଣୁ ଇଏ ଗୋଟେ ପାହାଡ଼କୁ ଧରି ଘୋଷାରୁଛନ୍ତି, ଝିଅ ଟେକିଦେଲେ ସାତ ବର୍ଷରେ କାଳିଆ ଗୁଟରେ ଧରିକି, ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି କେମିତି ଟେକିଥିଲେ, ଭଗବାନ ମହାପ୍ରଭୁ ମହାରାଜ କହିଲେ ବାମ ହାତରେ ଧରିଦେଲେ ପାହାଡ଼କୁ, ହାତ ପରେ ହାତ ଧରିଦେଲେ, ଟେକିଦେଲେ ଫୋପାଡ଼ିଦେଲେ, ଫିଙ୍ଗିଦେଲେ ଉପରକୁ, ହଁ ଯେତେବେଳେ ସେ ତଳକୁ ପଡ଼ୁଛି ଭଗବାନ ଦେଖେଇଦେଲେ ଆଙ୍ଗୁଠି, କାଳିଆ ଆଙ୍ଗୁଠି, ବାମ ହାତର କାଳିଆ ଆଙ୍ଗୁଠି, ସେଇଠି ରହିଲା ସେ, ଇଏ ଭଗବାନଙ୍କର ଭଗବତ୍ତା। ଭଗବାନ ଭକ୍ତ ନହେଲେ କ'ଣ ଏସବୁ ଜିନିଷ ଜାଣିପାରିବେ, ସେ ସବୁ କଳ୍ପନା କରିବେ, ଏମିତି ହେଇପାରେ, ସେମିତି ହେଇପାରେ, ସେମିତି ହେଇପାରେ, ଭଗବାନ ଭକ୍ତଠୁ ଶୁଣିବା କଥା ଭଗବାନ ବିଷୟରେ, ନହେଲେ ବୁଝିପାରିବା ନାହିଁ, ବହୁତ ମନ କଳ୍ପନା ଜିନିଷ ରହିବ। ତେଣୁ ଭଗବାନ ଏଇଭଳି ଭାବରେ ମୃତ୍ୟୁର ଭୋଜପତେ, ଏଇଟା ହେଉଛି କେଉଁ ରସ, ଏଇଟା ହେଉଛି ଭୟାନକ ରସ, ସବୁବେଳେ ଭୟ କରୁଥିଲା, କଂସ ଭୟାତ ଏସବୁ ରହିଛି, କଂସ ସବୁବେଳେ ଭୟ କରୁଥିଲା, ଯତ୍ ବିଭେତି ସ୍ୱୟଂ ଭୟମ, ଭଗବାନ ନାମ ଏଭଳି ସ୍ୱୟଂ ଭୟ, ଯମରାଜ ମଧ୍ୟ ଭୟ କରନ୍ତି ଭଗବାନଙ୍କ ନାମ ଏଭଳି, ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଜନ୍ନାମ ବିଭସ ଗୁଣମ, କ'ଣ ସେ ଶ୍ଳୋକଟି ଅଛନ୍ତି, ଜନ୍ନାମ ବିଭସ ଗୁଣନ, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେଉଁ ଭଗବାନ ବାସ କିଏ ସୁତ ଗୋସ୍ୱାମୀ କହୁଛନ୍ତି, ଆପନ ସଂସ୍କୃତି ଘୋରା ଜନ୍ନାମ ବିଭସ ଗୁଣନ ତତସାଧ୍ୟ ବିମୁଚ୍ୟେତ ଯତ୍ ବିଭତି ସ୍ୱୟଂ ଭୟମ୍, 1-1-14 ଏଇଟା ବର୍ଣ୍ଣନା କରାଯାଇଛି। ସମସ୍ତେ ମୃତ୍ୟୁ ଭୟରେ, ଘୋର ମୃତ୍ୟୁ ଭୟରେ ସମସ୍ତେ ଭୟଭୀତ ହେଇକି ରହିଛନ୍ତି, କିନ୍ତୁ ଯାହାଙ୍କର କେବଳ ନାମକୁ ଯଦି ବିବଶ ଭାବରେ ଯଦି ଗୁଣନ କରନ୍ତି, ମାନେ ସ୍ପଷ୍ଟ ଭାବରେ କହି ନକରି ଉଚ୍ଚାରଣ ନକରି ମଧ୍ୟ ଖାଲି ଗୁଣଗୁଣ ହେଇକି ଯଦି କହିଦେଲେ ମଧ୍ୟ, ତତ ସଦ୍ୟ ବିମୁଚ୍ୟେତ, ସାଙ୍ଗେ ସାଙ୍ଗେ ସେମାନେ ମୁକ୍ତି ପ୍ରାପ୍ତ ହୋଇଯିବେ। ଯତ୍ ବିଭେତି ସ୍ୱୟଂ ଭୟମ୍, ସ୍ୱୟଂ ଭୟମ୍ ଯମରାଜ ମଧ୍ୟ ଭୟ କରିବ, ଅଜାମିଳ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ଯମରାଜ ଥରଥର ହେଇକି ଠରୁଥିଲେ, ଭୟ କରୁଥିଲେ, ଭଗବାନ କଥା ଶୁଣିଦେଲେ, ଭୁଲ ହେଇଗଲା ତାଙ୍କର, ପ୍ରଥମ ଥର ପାଇଁ ଗୋଟେ ଭୁଲ ହେଇଥିଲା ତାଙ୍କର, ଅଜାମିଳକୁ ଆଣିବା ପାଇଁ ପଠେଇ ଦେଇଥିଲେ, ସେଇଟା ଭୁଲ ହେଇଗଲା, ସେ ଯେଉଁ ଉଚ୍ଚାରଣ କରୁଥିଲା, ନାରାୟଣ ପୁଅକୁ ଡାକୁଥିଲା, ଖେଳୁଥିଲା ପୁଅ ସହିତ, ସେଇଟାକୁ ହିସାବ କରିନଥିଲେ ଯମରାଜ,
ତାଙ୍କର ଭୁଲ ହେଇଗଲା, ସେଥିପାଇଁ ସେ ଥରଥର କମ୍ପୁଥିଲେ, ଯଦ୍ ବିଭେଦୀ ସ୍ୱୟଂ ଭୟଂ ବୋଲି କୁହାଯାଇଛି। ତେଣୁ କଂସ ଯେତେବେଳେ ଏହିଭଳି ଭାବରେ ଭୟାନକ ରସ, ସେ କ'ଣ ଯାହା ଭୟାନକ ରସ, ଭଗବାନଙ୍କୁ ଦେଖିକିରି ଦର୍ଶନ କରି ସେ ଆନନ୍ଦ ପ୍ରାପ୍ତ ହେଉନଥିଲା, ପ୍ରତିକୂଳ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲା। ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବସ, ଯଦି ଅନୁକୂଳ ଭାବରେ ଯୁକ୍ତ ନ ହେବ, ପ୍ରତିକୂଳ ଭାବରେ ଏହିଭଳି ଭାବରେ ଭୟ କରିବ, ଦୁଃଖ ପାଇବ। ଅନୁକୂଳ ଭାବ ରହିଲେ ଆନନ୍ଦ ବୁଦ୍ଧି ବର୍ଦ୍ଧନ, ଆନନ୍ଦ ପଢ଼ି ପିଡ଼ିକା ଯିବ। ମୃତ୍ୟୁର୍ଭଜେ ବିରାଟ ଅଭିଦୁଷାନ, ଅଭିଦୁଷା କହିଲେ ମୂର୍ଖ ବ୍ୟକ୍ତିମାନେ, ତାଙ୍କୁ ଲାଗୁଥିଲା ଏ ବିରାଟ ରୂପ, ଯେମିତି ଅର୍ଜୁନ ଦେଖିଥିଲେ ବିରାଟ ରୂପ, ସେହିଭଳି ଭାବେ ରୂପ ତାଙ୍କୁ ଲାଗୁଥିଲା। ଏଇଟା ହେଉଛି ବିଭତ୍ସ ରସ। ତତ୍ତ୍ୱଂ ପରଂ ଯୋଗିନାମ, ଯୋଗୀମାନେ ଯେଉଁ ରହିଥିଲେ ସେ ଯୋଗୀମାନେ ମଧ୍ୟ ଆସିଥିଲେ, ମୁନି ଋଷିମାନେ ସବୁ ଆସିଥିଲେ, ସେମାନେ ଦେଖୁଛନ୍ତି ଇଏ ତତ୍ତ୍ୱଂ ପର ଶ୍ରେଷ୍ଠ ତତ୍ତ୍ୱ ହେଉଛନ୍ତି ଇଏ ପରମ ତତ୍ତ୍ୱ। ଭଗବତ ଗୀତାରେ ଭଗବାନ କହିଲେ ମତ ପରତରଂ ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ ଉନ୍ନତତର ତତ୍ତ୍ୱ କିଛି ନାହିଁ। ଏ ତତ୍ତ୍ୱବିତ୍ମାନେ ତାଙ୍କୁ ଜାଣିଲେ ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଅନ୍ତିମ ତତ୍ତ୍ୱ। ତତ୍ତ୍ୱଂ ପରଂ ଯୋଗିନାମ, ସତ୍ୟଂ ପରମ୍ର ଆରମ୍ଭ ହେଇଛି ଭାଗବତମ, ସତ୍ୟଂ ପରମ୍ କହିଲେ ତତ୍ତ୍ୱଂ ପରମ୍, ଇଏ ହେଉଛି ଭଗବାନଙ୍କର କ'ଣ ହେଉଛି ସ୍ୱରୂପ ଲକ୍ଷଣ। ସତ୍ୟଂ ପରମ୍, ତତ୍ତ୍ୱଂ ପରମ୍, ସତ୍ୟଂ ପରମ୍, ଇଏ ହେଉଛି ଶ୍ରେଷ୍ଠ ତତ୍ତ୍ୱ, ଶ୍ରେଷ୍ଠ ସତ୍ୟ ହେଉଛନ୍ତି ଇଏ ଭାଗବତମ। ଏଇଠୁ ଆରମ୍ଭ ହେଲେ ତାଙ୍କ ଠାରୁ ବିଷ୍ଣାଂ ପରଦେବ ତତ୍ତ୍ୱଂ ପରମ୍ ଯୋଗିନାମ, ଏଇଟା କି ରସ, ଶାନ୍ତ ରସ, ଶାନ୍ତ ରସରେ ସମ୍ବନ୍ଧିତ ଭଗବାନଙ୍କ ସହିତ। ତେଣୁ ସେ ବହୁତ ଆନନ୍ଦ ଶାନ୍ତି ପାଉଛନ୍ତି, ପ୍ରଶାନ୍ତି ପ୍ରଶାନ୍ତ ରହିଯାଉଛନ୍ତି ସେମାନେ। ତତ୍ତ୍ୱଂ ପରମ୍ ଯୋଗିନା ବିଷ୍ଣାଂ ପରଦେବ ତେତି, ବିଷ୍ଣୁ ମାଂସରେ ଯେଉଁମାନେ ଆସିଛନ୍ତି ମଥୁରାରେ ସବୁ ଥିଲେ, ମଥୁରାରେ ବା ସବୁ ଆସିଥିଲେ ଦେଖିବା ପାଇଁ କେମିତି କ'ଣ କରିକିରି ଛଦ୍ମବେଶରେ ବା ଯେବେ ସବୁ କଂସ ଭୟରେ ଥିଲେ ନା, ଆଜି ତାଙ୍କର ଆନନ୍ଦ ହୋଇଯାଇଛି। ଭଗବାନ ଆସୁଛନ୍ତି, ତାଙ୍କୁ ତ୍ରାଣକର୍ତ୍ତା, 18 ବର୍ଷ ଧରି ଶ୍ରବଣ କରିଥିଲେ ଦେବକୀ ଏବଂ ବସୁଦେବଙ୍କ ବିବାହରେ ଆକାଶବାଣୀ ହୋଇଥିଲା, ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ଅବଶ୍ୟ ବୁଦ୍ଧ, ଆରେ ମୂର୍ଖ ତୋତେ ସେ ହତ୍ୟା କରିବ, ଏଇସବୁ ଆଣିକି ଶୁଣିଥିଲେ। ବୃଷ୍ଣୀବଂଶର ଯଦୁବଂଶର ଯେତେ ସବୁ ଆସିଛନ୍ତି ସବୁ ଶୁଣିଥିଲେ, କିନ୍ତୁ କଂସ ଯେତେବେଳେ ଦେବକୀକୁ ବସୁଦେବ ବନ୍ଦ କଲା, ବନ୍ଦୀ କଲା, ତାର ପିତାଙ୍କୁ ବନ୍ଦୀ କଲା, ସବୁ ଲୁଚିକି ରହିଥିଲେ। ବର୍ତ୍ତମାନ ଯେତେବେଳେ ଖବର ପାଇଗଲେ ବସୁଦେବଙ୍କ ପୁତ୍ର, ସମସ୍ତେ ଜାଣିନଥିଲେ ବସୁଦେବଙ୍କ ପୁତ୍ର ବୃଷ୍ଣୀବଂଶମାନେ ମଧ୍ୟ ଜାଣିନଥିଲେ, କାରଣ ଏ କଥା ବହୁତ ଟପ୍ ସିକ୍ରେଟ୍ ଥିଲା, ଟପ୍ ସିକ୍ରେଟ୍ ଥିଲା। ଲାଡ଼େନ୍, ଲାଡ଼େନ୍ କେଉଁଠି ରହିଥିଲା କିଏ ଜାଣିଥିଲା, ଏତେ ସିକ୍ରେଟ୍ ଥିଲା। କିନ୍ତୁ ତଥାପି ଆମେରିକାବାଲା ପାଇଗଲେ, ତାକୁ ହତ୍ୟା କଲେ ସେଇଠି, ପାକିସ୍ତାନ ତାଙ୍କର ମିଲିଟାରୀ କ୍ୟାମ୍ପରେ ସେ ରହିଛି, ସିଏ ମିଲିଟାରୀ କ୍ୟାମ୍ପ ରହିଲେ କ'ଣ ଜମରାଜ ଛାଡ଼ିଦେବ, ଭଗବାନଙ୍କୁ କ୍ୟାମ୍ପ ଯଦି ନଯିବ ଆଉ ଯେଉଁ କ୍ୟାମ୍ପକୁ ଯାଅ, କେହି ରକ୍ଷା କରିପାରିବେ ନାହିଁ। କୃଷ୍ଣ ନାମ ଭଜ ଜୀବ ଆର ସବ ମିଛେ, ପଲାଇତେ ପଥ ନାହିଁ ଜମ ଆଛେ ପିଛେ। ଲାଡ଼େନ୍ ଏଭଳି ସବୁ ବ୍ୟବସ୍ଥା କରି ୱାର୍ଲଡ଼ ଟ୍ରେଡ୍ ସେଣ୍ଟରକୁ ମାରିଦେଲା, ଭଙ୍ଗି ଇଏ କରିଦେଲା, ବିଧ୍ୱଂସ କରିଦେଲା, କେତେ ଲୋକ ମାରିଲା ସବୁ କଲା, କିନ୍ତୁ ନିଜ ପ୍ରାଣ ଭୟରେ ଆଶ୍ରୟ ନେଇଥିଲା କେଉଁଠି ନା ପାକିସ୍ତାନ ମିଲିଟାରୀ କ୍ୟାମ୍ପରେ। ପାକିସ୍ତାନ ଦେଖୁଛି, ମୁଁ ମଧ୍ୟ ଖୋଜୁଛି ତାକୁ, ବେଳେବେଳେ ଭୁଆ ବୁଲାଉଥିଲା ଆମେରିକାକୁ, ଆମେରିକା ଖୋଜି ଖୋଜି ଖୋଜିକି ମୁଁ ପାଇଲା ସେଇଠି, ସେଇଠି ବମ୍ବାର୍ଡ଼ କଲା। ଏହିଭଳି ଭାବରେ କଥା, ଭଗବାନ ପାଖରେ କିଏ ଭଗବାନ କ୍ୟାମ୍ପ ଯଦି କୃଷ୍ଣଙ୍କର ଯଦି ଆଶ୍ରୟ ନେଇଗଲେ, ମୃତ୍ୟୁ ଭୟରୁ ଉଦ୍ଧାର ପାଇବେ ଯଦି ଭଗବାନ କୃଷ୍ଣଙ୍କ ପାଖକୁ ଚାଲିଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ହେଉଛି ସୁରକ୍ଷା। ସମସ୍ତେ ଭୟରୁ ରକ୍ଷା ପାଇବା ଚେଷ୍ଟା କରୁଛନ୍ତି। ଏ ଯେଉଁ ରହିଛି କ'ଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦୋଷନା ନା ଆହାର ନିଦ୍ରା ଭୟ ମୈଥୁନ, ଏ ଭୟ ସମସ୍ତଙ୍କର ଭୟ ରହିଛି। ସମସ୍ତେ ଚାହୁଁଛନ୍ତି ସିକ୍ୟୁରିଟି, ଟପ୍ ସିକ୍ୟୁରିଟି, ବିଭିନ୍ନ ପ୍ରକାର ସିକ୍ୟୁରିଟି ରହିଛି, ଜେଡ୍ ସିକ୍ୟୁରିଟି ଗୋଟେ ରହିଛି। ସିକ୍ୟୁରିଟି ଏତେ ଥାଇକରି ମଧ୍ୟ ଆମେରିକା ପ୍ରେସିଡେଣ୍ଟକୁ ହତ୍ୟା କରିଦିଆଗଲା, ଯେତେ ସିକ୍ୟୁରିଟି ଥାଉ ଭଗବାନଙ୍କର ସିକ୍ୟୁରିଟିରେ ଯଦି ଆମେ ଆଶ୍ରୟ ନ ନେବା, ଭଗବାନଙ୍କର ଶରଣରେ ଯଦି ନଯିବା, ତାହେଲେ କୌଣସି ସିକ୍ୟୁରିଟି ରକ୍ଷା କରିପାରିବ ନାହିଁ। ଯେତେ ଯାହା ସିକ୍ୟୁରିଟି ବାହାରୁ, ଯେତେ ରିସର୍ଚ୍ଚ ହେଉ, ଯେତେ ଯାହା ହେଉ, କେହି ରକ୍ଷା କରିପାରିବେ ନାହିଁ। ଏକମାତ୍ର ରକ୍ଷାକର୍ତ୍ତା ହେଉଛନ୍ତି ଭଗବାନ କୃଷ୍ଣ। ଏକଲା ଈଶ୍ୱର କୃଷ୍ଣ ଏହି ରକ୍ଷା କରିବେ, ତାଙ୍କ ଶରଣରେ ନ ଯାଇକିରି ଲାଡ଼େନ୍ ଭାବୁଥିଲା ମିଲିଟାରୀ ପାକିସ୍ତାନ ମିଲିଟାରୀ କ୍ୟାମ୍ପ ରହିକିରି, ସେ ପୁଣି ଘର କରି ରହିନଥିଲା, ସୁଡ଼ଙ୍ଗ ଭିତରେ ରହିଥିଲା, ସୁଡ଼ଙ୍ଗ ଭିତରେ ଅନେକ ସ୍ତ୍ରୀ ଧରି ରହିଥିଲା, ବିଭିନ୍ନ ପ୍ରକାର ସବୁ କାର୍ଯ୍ୟ କରୁଥିଲା ସେଠି ସବୁ, ଏଭଳି ଭାବରେ ଇଏ କରୁଥିଲା, କେଳେଙ୍କାରୀ କରୁଥିଲା। ଆମେରିକା ସରକାର ଜାଣିକିରି ବମ୍ବାର୍ଡ଼ କଲେ, ସେଇ ସୁଡ଼ଙ୍ଗ ଭିତରେ ତାକୁ ହତ୍ୟା କରିଛନ୍ତି। ଏଭଳି ଭାବରେ ବହୁତ ପ୍ରକାର ଲାଡ଼େନ୍ ବାହାରି ଯାଇଥିଲେ, କିଏ ଲାଡ଼େନ୍ ଜାଣିପାରୁନଥିଲେ ଏ ଲୋକମାନେ, ଏଭଳିଆ ଭୁଆଁ ବୁଲାଉଥିଲା ସିଏ, ଅନ୍ତିମରେ ସିଏ ଧରା ପଡ଼ିଲା। ଯାହା ହଉ, ହଁ, ଇଏ ଯେଉଁ ରହିଛନ୍ତି କ'ଣ ତତଙ୍ଗ ପରମ ଯୋଗୀ ନାମ ଶାନ୍ତ ରସ, ଏ ବିଷ୍ଣା ବିରାଟ ଅବଦିଶନ ତତ୍ତ୍ୱପରମ ଯୋଗୀ ନାମ ହେଉଛି ଶାନ୍ତ ରସ ଏବଂ ବିଷ୍ଣୁନା ବିଷ୍ଣୁମା ବିଷ୍ଣୁବଂଶରେ ଏ କଥା ଆସିଲା। ବିଷ୍ଣୁବଂଶରେ ସେମାନେ ବର୍ତ୍ତମାନ ସବୁ ଛଦ୍ମବେଶରେ ଆସିଥିବେ, କାରଣ ତାଙ୍କର ଆସିଗଲା, ଭୟ ଚାଲିଗଲା, ଭଗବାନ ଆସିଗଲେ ଆମକୁ ଯିଏ ରକ୍ଷା କରିବା କଥା ଆସିଗଲେ, କହିକି ସବୁ ଆସିଥିବେ। ଆଜି ସେମାନେ ଯେତେବେଳେ ଦେଖୁଛନ୍ତି ବିଷ୍ଣୁନା, ସେମାନେ ପରଦେବ, ଯେତି ଆମର ଇଏ ହେଉଛି ଶ୍ରେଷ୍ଠ ଦେବତା, ଏ ଦାସ୍ୟରସ, ଦାସ୍ୟରସ ପରଦେବ ଶ୍ରେଷ୍ଠ, ଇଏ ଆମକୁ ରକ୍ଷା କରିବେ, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ। ଭଗବାନଙ୍କ ଉପରେ ବିଶ୍ୱାସ କରିଲେ ଆଉ କିଛି ଅସୁବିଧା ଅଛି? ଏ ବିଶ୍ୱାସ କରିଲେ ତ ଆଉ ଦୁଃଖ ନାହିଁ। ଜୀବ କୃଷ୍ଣ ଦାସ ଏ ବିଶ୍ୱାସ କରିଲେ ତ ଆ ଦୁଃଖ ନାହିଁ। କ'ଣ ସେ ଶୁଭ ଗୀତ, ରାଧା କୃଷ୍ଣ ବୋଲ 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 ରେ ସବା ବୋଲ ବୋଲ ରେ ସବା। ବିଷ୍ଣୁ ପରଦେବତୀ ବିଷ୍ଣୁମା, ସେ ଆଜି ତାଙ୍କର ଭୟ ଚାଲିଯାଇଛି, ଭଗବାନ ଆସିଛନ୍ତି ତାଙ୍କୁ ରକ୍ଷା କରିବେ, ତେଣୁ ସେମାନେ ଦେଖିକିରି ଏ ରୂପକୁ ଦେଖି ସେ ବିବାହ ମୃତ୍ୟୁ ତ ହେଇନାହିଁ, ଏବେ ପ୍ରବେଶ କରୁଛନ୍ତି, ପ୍ରବେଶ କରୁଛନ୍ତି, ଏଇସବୁ ତାଙ୍କର ମଧ୍ୟ ଆନନ୍ଦ, ଯେ ମୋ ଆମର ଶ୍ରେଷ୍ଠ ଦେବତା ଇଏ ଭଗବାନ ଆମକୁ ରକ୍ଷା କରିବେ, ଭୟ ଚାଲିଗଲା। ଇତି ବିଦିତ ରଙ୍ଗଗତ ସାଗ୍ରଜ, ଅଗ୍ରଜଙ୍କ ସହିତ ଯେତେବେଳେ ଆସୁଛନ୍ତି ତାଙ୍କୁ ଦେଖିକିରି, ଏଇଭଳି ଭାବରେ ସବୁ ସେଠି ରହିଛନ୍ତି, ଲକ୍ଷ ଲକ୍ଷ ରହିଛି ଦର୍ଶକ ସବୁ ରହିଛନ୍ତି, ସେମାନେ ସବୁ ଆନନ୍ଦିତ ହେଉଛନ୍ତି। ଏଇଭଳି ଭାବରେ କିଏ କେଉଁଭଳି ଭାବରେ ରସକୁ ଆସ୍ୱାଦନ କରୁଛନ୍ତି ନରବର, ଏ ନରବର କଥାରୁ ଏତିକି ଆସିଲା। ଏଇ ଯେ ଶାନ୍ତ ଦଶ ଦାସ ଗଲା, ଏଇଭଳି ଭାବରେ ଦଶଟି ରସରୁ ଦୁଇଟି ମିଶିକି ରହିକି ବାରଟି ରସ, ଦ୍ୱାଦଶ ରସ ଭାଇ ସ, ସବୁ ରସର ସେ ହେଉଛନ୍ତି ଆଧାର। ଆଜି ଛାତ ଉପରେ ଦେଖୁଛନ୍ତି ଅକ୍ରୁର ସତାନ ନରବର ଶ୍ରେଷ୍ଠାନ ଆହାରାଦ ବିକ୍ଷେସ୍ୱ ବାନ୍ଧବାନ, ତାଙ୍କର ଭାଇ ବଡ଼ ଭାଇଙ୍କ ସହିତ ଆସୁଛନ୍ତି ଉଦ୍ଧବ, ସଖା ସହିତ ଆସୁଛନ୍ତି ଉଦ୍ଧବ, ଏଭଳି ସବୁ ଦେଖୁଛ ବାନ୍ଧବାନ ଦେଖୁଛନ୍ତି ପ୍ରତ୍ୟୁଥାୟ ପ୍ରମୁଦିତ, ତେଣୁ ସେ ଉଠିଗଲେ, ଉଠିକରି ବହୁତ ଆନନ୍ଦିତ ହେଇଗଲେ। ଭଗବାନ ଯେଉଁ ଗୋଟିଏ ବର୍ଷ ପାଖା ଉର୍ଦ୍ଧ ହେଇଗଲା, ଭଗବାନ କଥା ଦେଇଥିଲେ ଆସିବେ ବୋଲି ଆସିଲେ ନାହିଁ, ଗୋଟିଏ ବର୍ଷରୁ ଉର୍ଦ୍ଧ ହେଇଗଲା, ଆଜି କେତେ ଆନନ୍ଦ ତାଙ୍କର ନ ହେଉଥିବ। ଭଗବାନଙ୍କୁ ଜାଣିଲେ, ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ, ଯେତେବେଳେ ବୃନ୍ଦାବନ ଯାଇଥିଲେ ନନ୍ଦଗାମ, ନନ୍ଦଗାମରେ ଯେଉଁ ରହିଛି ଅକ୍ରୁର ଘାଟ, ସେଇଠି ଯମୁନା ଜଳରେ ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ, ଭଗବାନ ବହୁତ ସ୍ତୁତି କରିଥିଲେ, ବନ୍ଦନାର ଆଚାର୍ଯ୍ୟ ସିଏ ସ୍ତୁତି କରିଥିଲେ, ଭଗବାନଙ୍କ କୃପା ପ୍ରାପ୍ତ ହୋଇଥିଲେ, କାରଣ ତା ପୂର୍ବରୁ ସେ ଭୟ କରୁଥିଲେ। କୃଷ୍ଣଙ୍କର ଏଭଳି ଲୀଳା, କିଏ ଜାଣିପାରୁନି ଆଶ୍ୱସ୍ତ ହେଇଯିବନି ଇଏ ଭଗବାନ ବୋଲି। ବ୍ରହ୍ମାଦି ଦେବତାମାନେ ମୋହ ହୋଇଯାଉଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ପ୍ରଥମ ଶ୍ଳୋକରେ ସେଇଟା କୁହାଗଲା, ମୁହ୍ୟନ୍ତି ଯତ୍ ସୁରେହ, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ତେଣୁ ଅକ୍ରୁର ଚିନ୍ତା କରୁଛନ୍ତି ଭଗବାନ, ପୁଣି ଚିନ୍ତା କରୁଛନ୍ତି ସାଧାରଣ ବାଳକ କି ଏଇଭଳି ଭାବେ କଂସ ପାଖକୁ ନେଉଛି, ଏଇଟା ଠିକ୍ ହେଉଛି ନା ଭୁଲ ହେଉଛି, ଏଇଭଳି ଭାବରେ ଭୟରେ ଥିଲେ, ଦ୍ୱନ୍ଦ୍ୱରେ ଥିଲେ। ତେଣୁ ଯେତେବେଳେ ଜଳ ବୁଡ଼ିକି ସ୍ନାନ କରୁଛନ୍ତି, ସେହି ସମୟରେ ଦେଖି ଭଗବାନ ତାଙ୍କୁ ରୂପ ଦେଖାଇଦେଲେ, ଭୟ ତାଙ୍କୁ ଦୂର କରାଇଦେଲେ ଭଗବାନ। ତେଣୁ ଆଜି ଭଗବାନ ଆସୁଛନ୍ତି, କିଛି ଆନନ୍ଦ ତାଙ୍କର ନ ହେବ, ତେଣୁ ପ୍ରତ୍ୟୁଥାଏ ପ୍ରମୁଦିତ ପରିଶ୍ୟା ଅଭିନନ୍ଦଜ, ଧାଇଁଗଲେ ତାଙ୍କୁ ପାଛୋଟି ଆଣିବା ପାଇଁକି, ପରିଶ୍ୱର୍ଯ୍ୟ ତାଙ୍କୁ ଆଲିଙ୍ଗନ କଲେ, କ'ଣ ହିସାବରେ ତାଙ୍କର ପୁତୁରା ହେବେ, ଭାଇଙ୍କର ପୁଅ ପୁତୁରା ହେବେ, ଏବଂ ଅଭିନନ୍ଦନ ତାକୁ ଅଭିନନ୍ଦନ ଜଣାଉଛନ୍ତି, ବିଭିନ୍ନ ପ୍ରକାର ସ୍ୱାଗତ କରୁଛନ୍ତି, ଅଭିନନ୍ଦନ ଜୟ ହୋ ଜୟ ହୋ କହିକିରି। ନନାମ କୃଷ୍ଣ ରାମଞ୍ଚ, ପରିଶ୍ୱର୍ଯ୍ୟ ଆଲିଙ୍ଗନ ତ, ହଁ ଆଲିଙ୍ଗନ, ହଁ ତାକୁ ଏଇଭଳି ଭାବରେ ତାପରେ ପୁଣି ତାଙ୍କୁ ପ୍ରଣାମ ନନାମ କୃଷ୍ଣ ରାମଙ୍କ ଅଲଗା ଅଲଗା ଶବ୍ଦ ବ୍ୟବହାର କରାଯାଇଛି। ଗୋଟିଏ ଥର ପ୍ରଣାମ କରିଦେଲେ ନୁହଁ, ଅଲଗା ଅଲଗା କରି କରୁଛନ୍ତି। କୃଷ୍ଣଙ୍କ ରାମଙ୍କ କୃଷ୍ଣଙ୍କୁ ପ୍ରଥମେ ପ୍ରଣାମ କରାଗଲା। କୃଷ୍ଣ ହେଉଛନ୍ତି ଶ୍ରେଷ୍ଠ, ପୂଜାର ବିଧି ହେଉଛି ଏହିଭଳି ଭାବରେ ଯିଏ ଶ୍ରେଷ୍ଠ ତାଙ୍କୁ ପ୍ରଥମେ ପୂଜା କରାଯିବ, ତାପରେ ଅନ୍ୟମାନଙ୍କୁ ପୂଜା କରାଯିବ। ଗୋଟିଏ ଅଲ୍ଟରରେ ବହୁତ ଅଛନ୍ତି ଭଗବାନ, ତାଙ୍କର ଇଏ ଅନୁସାରେ ପ୍ରାୟୋରିଟି ଅନୁସାରେ ସିରିଏଲ ନମ୍ବର ୱାନ୍ ହେଉଛନ୍ତି କୃଷ୍ଣ, ସେଇ ଅନୁସାରେ ଇଏ କରାଯିବ। କୃଷ୍ଣଙ୍କୁ ନନାମ କୃଷ୍ଣ, ପ୍ରଥମେ କୃଷ୍ଣଙ୍କୁ ପ୍ରଣାମ କଲେ ନନାମ, ନନାମ କହିଲେ ନନାମ, ନନାମର ଅର୍ଥ କ'ଣ ଏଠି କୁହାଯାଉଛି, ପ୍ରଣତି ଅଷ୍ଟାଙ୍ଗ ପ୍ରଣାମ, ଅଷ୍ଟାଙ୍ଗ ପ୍ରଣାମ ରହିଛି ନନାମ। କୃଷ୍ଣ ରାମଙ୍କ, କୃଷ୍ଣ ଏବଂ ରାମ ପ୍ରଣାମ କଲେ, ଚ ଶବ୍ଦରେ ଆଉ କିଏ ଥାଇପାରନ୍ତି, ବିଶିଷ୍ଟ ଲୋକମାନେ ସବୁ ଥିଲେ, ସବୁ ଆସୁଥିଲେ ନା, କିନ୍ତୁ ଉଦ୍ଧବଙ୍କୁ ପ୍ରଣାମ କରିନଥିବେ। ଉଦ୍ଧବ ହେଉଛି ତାଙ୍କ ଭାଇଙ୍କର ପୁଅ, ତାଙ୍କୁ ବି ପ୍ରଣାମ କରିବେ। ସ ତୈରପି ଅଭିବାଦିତ, ଏବଂ ସିଏ ମଧ୍ୟ ସେମାନଙ୍କ ଦ୍ୱାରା ମଧ୍ୟ ଅଭିବାଦ, ସିଏ ଯେମିତି ଅଭିନନ୍ଦନ କରୁଛନ୍ତି, ସେମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ କରୁଛନ୍ତି। ମନ୍ତ୍ରୀ ସିଏ ବହୁତ ଉନ୍ନତ, ଭି ଆଇ ପି ସିଏ ବହୁତ ଉନ୍ନତ ସ୍ତରର, ସେମାନେ ମଧ୍ୟ ତାଙ୍କୁ ଅଭିବାଦନ କରୁଛନ୍ତି। ଏହିଭଳି ଭାବେ ପୂଜା ମାସ ବିଧିବତ, ବିଧିବତ ଭାବେ ପୂଜା କଲେ, ଘରକୁ ଆଣିଥିବେ, ଘରକୁ ଆଣିକି ସବୁ ପୂଜା କରିବେ, ଏସବୁ କହିକରି ଏସବୁ ଆପରେ ବର୍ଣ୍ଣନା କରାଯାଏ। ପୂଜା ମାସ ବିଧିବତ କୃତାସନ ପରିଗ୍ରହଣ, ତାଙ୍କୁ ସବୁ ଆସନ ପ୍ରଦାନ କଲେ, ଏସବୁ ସବୁ ତାଙ୍କୁ ପ୍ରଦାନ କରିକିରି ତାଙ୍କୁ ସବୁ ପୂଜା କରାଯିବ। ତେଣୁ ଆମର ସମୟ ହୋଇଗଲା, ଆମେ ଆସନ୍ତାକାଲି ପୂଜା କରିବା, ଆସନ୍ତା 15 ଶୁକ୍ର ଆରମ୍ଭ କଥା। ଏଠି ଅନ୍ୟମାନେ ଯେଉଁ ଆଚାର୍ଯ୍ୟମାନେ ଟିକାର କହିଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ଏଠି ଜୀବ ଗୋସ୍ୱାମୀ ତାଙ୍କ ବୈଷ୍ଣବ ତୋଷଣୀରେ କହିଛନ୍ତି, ଚନ୍ଦ୍ରଶାଳିକା ଉପବିଶ୍ୟ ସ୍ଥାପିତ୍ୱା, ସେ ଛାତ ଉପରେ ବସିଥିଲେ, ଭଗବାନଙ୍କ ବ୍ୟବସ୍ଥା ଛାତ ଉପରେ ବସିଥିଲେ, କ'ଣ ପ୍ରତ୍ୟୁତ୍ଥାୟ ବୋଲି କୁହାଗଲା ନା, ଉଠିଗଲେ, ଛାତ ଉପରେ ଠିଆ ହେଇନଥିଲେ, ଛାତ ଉପରେ ବସିଥିଲେ। ଏଠି କୁହାଯାଉଛି ଚନ୍ଦ୍ରଶିଳାଶିଳାଶାଳିକା ଉପବିଶ୍ୟ, ଉପବିଶନ କରିଥିଲେ ସେଇଠି, ଦେଖିଦେଲେ ଦୂରରୁ, ଛାତ ଉପରେ ବସିଥିଲେ, ଦେଖିଦେଲେ ଦୂରରୁ, ଯେତେବେଳେ ସେ ସାଙ୍ଗେ ସାଙ୍ଗେ ପ୍ରତ୍ୟୁତ୍ଥାୟ ପ୍ରମୋଦିତ ବହୁତ ଆନନ୍ଦିତ ହୋଇକରି ଉଠି ପଡ଼ିଲେ, ଭଗବାନଙ୍କୁ ଦର୍ଶନ କରୁଛନ୍ତି, କେତେ ଆନନ୍ଦ ନ ହୋଇଥିବ। ଜୀବ ଗୋସ୍ୱାମୀଙ୍କ ବୈଷ୍ଣବ ତୋଷଣୀ ଯଦି ନ ପଡ଼ିଥାନ୍ତେ ଆମେ ଜାଣିପାରିନଥାନ୍ତୁ ଏଭଳି କଥା, ମହାରାଜଙ୍କ କଥା ମୁଁ ନାହିଁ, ଏଥିରେ ମୁଁ ଶୁଣିପାରିଲି ନାହିଁ, ମହାରାଜଙ୍କ କଥା ମୁଁ ଶୁଣି ନାହିଁ, ଏଇ 40 ଧର କହିନାହାନ୍ତି, ମୁଁ କଥା ଶୁଣିନି, କେଉଁଠି ସେ କହିପାରନ୍ତି, ନଥିଲା ମୋ ପାଖରେ, ତାଙ୍କ କଥା ଶୁଣିଦେଲେ ଆଉ କିଛି ଭୟ ନାହିଁ, ସେଇଭଳି ଭାବରେ କଥା କହିଯିବା, କିନ୍ତୁ ତାଙ୍କ କଥା ନାହିଁ ମାନେ ଆମେ ଭୟ ରହିଛି, କାଳେ ଭୁଲଭାଲ ହେଇଯିବ, କ'ଣ ହେବ, ଆଚାର୍ଯ୍ୟମାନେ କହିଛନ୍ତି ମାନେ ଆଉ କିଛି ଅସୁବିଧା ନାହିଁ, ଆଖି ବୁଝିକି କହିଦେବା କଥା, ଏଥିରେ କେଉଁଠି ଭୁଲ ନାହିଁ, ଆମେ କଳ୍ପନାରେ ବହୁତ ଭୁଲ ବାହାରିବୁ, କାରଣ ଆମେ ଶୁଦ୍ଧ ନୁହଁ, ଆମେ ଆମେ ହେଉଛୁ କ'ଣ ସବୁ ଅଶୁଦ୍ଧ, ଆମର ଅଶୁଦ୍ଧି ସବୁ ରହିଛି, ବଦ୍ଧ ଜୀବ ଆମେ, ମୁକ୍ତ ଜୀବମାନଙ୍କ କଥାରେ କୌଣସି ଦୋଷ ତ୍ରୁଟି ନଥାଏ। ତେଣୁ ସନାତନ ଗୋସ୍ୱାମୀ କହୁଛୁ, ନରେଶୁ ବର ଶ୍ରେଷ୍ଠା ଭାଗବତା, ନରମାନଙ୍କ ଭିତରେ ବର ଶ୍ରେଷ୍ଠ ଯେଉଁମାନେ ଅଛନ୍ତି ଭାଗବତ ଇତ୍ୟାଦି, ଭାଗବତ ହେଉଛନ୍ତି କ'ଣ, ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ସେମାନେ ଭାଗବତ, ଭଗବାନଙ୍କର ଭକ୍ତ ସେମାନେ ଭାଗବତ, କିନ୍ତୁ ତାଙ୍କ ଭିତରେ ଶ୍ରେଷ୍ଠା ହେଉଛନ୍ତି ଭାଗବତ, ଭାଗବତା ତେଷାମ ଅପି ପୂଜ୍ୟତୟା ଶ୍ରେଷ୍ଠା ଇତି ପରମାର୍ଥତ୍ୱ, ଭାଗବତମାନଙ୍କ ଦ୍ୱାରା ଯେ ବନ୍ଦିତ ଭଗବାନ, ଭଗବାନ ଆଉ ଭଗବତ ଆଉ ଭାଗବତ ଭିତରେ ତଫାତ୍ ହେଉଛି ଏଇଟା, ଲୋକମାନେ ବୁଝିପାରନ୍ତିନି, ଭାଗବତ ଗୀତା ଏସବୁ କହନ୍ତି, ଭାଗବତ ଗୀତା ନୁହଁ, ଭାଗବତ ଗୀତା, ଭଗବାନଙ୍କ ମୁଖ ନିଶ୍ଚିତ ବାଣୀ ଭଗବତ, ଭଗବତ ସମ୍ବନ୍ଧୀୟ ହେଉଛି ଭାଗବତ, ଇଏ ହେଉଛି ତଫାତ୍। ଯେମିତି ଆମେ ଦେଖୁଛେ ବସୁଦେବ ତାଙ୍କର ପୁତ୍ର, ତାଙ୍କ ସମ୍ବନ୍ଧରେ ବାସୁଦେବ, ପ୍ରଭୁପାଦ ମହାରାଜ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସମ୍ବନ୍ଧରେ ସେ ହେଲେ କ'ଣ, ନମସ୍ତେ ସରସ୍ୱତୀ, ଇଏ ହେଉଛି ସରସ୍ୱତୀ, ଇଏ ହେଉଛି ସାରସ୍ୱତୀ, ଏ ତଫାତକୁ ଲୋକମାନେ ଅଧିକାଂଶ ଜାଣନ୍ତି ନାହିଁ, ଇଏ ସଂସ୍କୃତ ଶବ୍ଦ, ସମସ୍ତେ କିଏ ଜାଣିପାରିବେ କ'ଣ ଏତେ ସହଜରେ। ତେଣୁ ଭାଗବତା ନରବର କହିଲେ ଭାଗବତ, ତାଙ୍କ ଭିତରେ ତେଷାମ ଅପି ପୂଜ୍ୟତୟା, ଭାଗବତ ଯେଉଁମାନେ ଭାଗବତ ଯେଉଁ ରହିଛନ୍ତି, ଭଗବାନ ଯେଉଁ ଜାଣନ୍ତି ସେମାନେ ହେଉଛନ୍ତି ଭାଗବତ, ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ ଦୁଇ ପ୍ରକାର ଭାଗବତ ରହିଛନ୍ତି, ଆଙ୍କ ଭିତରେ ଭକ୍ତ ଭାଗବତ ଗ୍ରନ୍ଥ ଭାଗବତ ହେଉଛନ୍ତି ଶ୍ରେଷ୍ଠ ଦୁଇ ଭାଗବତ। ଯାଅ ଭାଗବତ ପଢ଼,
वैष्णवेर स्थाने एकांत आश्रय कर चैतन्य चरणे।
भागवत आम पढ़ दे कि बुझीपर ना आम बहुत सन्देह आसब आम वर्णना कर भगवान किए भगवान गुरु संदीपनी ताकर मध्ये बहुत सन्देह थिला भगवान को गुरु भगवान पाठ पढ़े सी कि बहुत सन्देह थी भगवान पढ़ा भितर सब सन्देह दूर हो गला ये भगवान ये भाव भगवान जार छात्र तार गुरु सन्देह कौन रही पढ़ाऊ सन्देह दूरीभूत हो कथार भगवान से ज्ञान देवे ददामी बुद्धि जगंतम से बुद्धि प्रदान करेंगे आम आम पर्सनाल एक्सपीरियंस रही आम जो कथा कहते आम बहुत सन्देह रही कथा कहला से सब दूरीभूत हो जाऊँगी एमती ये भाव सब आसूसी धारणा आसूसी भगवान कृपा आसा तेणु इति परमार्थत्व ते भागवत मैंने भागवत कहले नरवर मनुष्य मान श्रेष्ठ हो भागवत मनुष्याण सहस्रेषु कश्चित जत सिद्ध है जतताम भी सिद्धान कश्चिन मांग व्यती तत्वत खूब क्वचित लोक भगवान को तत्व बा जीवन सिद्धिलाभ करने चेष्टा कर भितर खूब क्वचित लोक भगवान तत्व जानती से भागवत भागवत विभिन्न प्रकार स्तर रही कनिष्ठ भागवत मध्यम भागवत उत्तम भागवत ये भागवत श्रेष्ठ कह उत्तम भागवत जो मैंने महाजन से मानकर पूज्य सी जहाँ पूजा कर आउ सी कौन आउ कह बंदन न होकर रे सब जी बंदन व्यक्ति जी जहाँ वंदना कर समस्त बंदन नुह आम अं मान वंदना करवा तेणु पूज्य त्याग श्रेष्ठा से मैंने विभिन्न पूजा कर श्रेष्ठ श्रेष्ठ पूज्य किए परमार्थत्व से शब्दी व्यवहार करागला कौन सीटा नरवर श्रेष्ठान नरवर श्रेष्ठान देखिले तान नरवर श्रेष्ठान तापर कौन अच्छी आर हाँ दूर देखिले तेणु यही भाव परमार्थत्व प्रकर्षण मुदित ये प्रकर्षण मुदित कहे भाव में जो मैंने भागवत शुणापे आग्रह प्रकाश करना ये घंट को शुणिले जो भाव आनंदित हमें से भाव ये आनंदित प्रकर्षण मुदित बहुत आनंदित होगले से प्रकर्षण मुदित तेणु अभिनंद्य कहले सुस्वागतम कुशल प्रश्नादिना बहुत भल अच्छ तो ये विभिन्न भाव कहीकि कुशल प्रश्न पचारे ये भाव किंतु सनातन गोस्वामी कहते सी उद्धव को प्रणाम करना च शब्द से अन्य माने जो मैंने वंदनीय व्यक्ति सब थे ना से बहुत थे वंदना कर पारती किंतु उद्धव नु कारण ये सब होंगे भाई पुत्र तेणु गर्ग संहित वर्णना कर षोड़श पूजा करेंगे षोड़श उपचार पूजा करेंगे तेणु जहा हूँ आम कथ सरीगला घंटा भी बाजिगला आम कथ विश्राम दे जय श्रीमद भागवतम की जय श्री गोपाल महाराज की जय श्री गुरुदेव की संवेद गौर पद की निदाय गौर प्रमाण।